ସବୁ କହିଲେ ଯେ ସମସ୍ତ ମହାନ ଦେବତାମାନେ ତାଙ୍କ ଭୟରେ ପଳାଇଛନ୍ତି ଜଣେ ବଣକୁ ଯାଇଛନ୍ତି, ଆଉ ଜଣେ ହୃଦୟର ଅଭ୍ୟନ୍ତରରେ ଏବଂ ଅନ୍ୟ ଜଣେ ତପସ୍ୟାର ସେ କହିଲେ ଅତି ଦେବତାମାନଙ୍କ ଭୟରେ ଜିତ ହେବାର କୌଣସି କାରଣ ନାହିଁ, ଆପଣ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୁଅନ୍ତୁ। ମୁଁ ବିଷ୍ପାଳୟ କୃଷ୍ଣକୃଷ୍ଣ ଭାଗବତ ଯଜ୍ଞ, ତେଣୁ ଦୁଇଟି ଯାକ ଯଜ୍ଞ ଏକ ସମୟରେ ଚାଲିଛନ୍ତି, ତେଣୁ କିଏ ଇଷ୍ଟବାନ ସର୍ବ ଯାହା ଆମେ ଧାରାବାହିକ ଭାବରେ ଯେଉଁ କଥା କହୁଛେ ଏ ଦଶମ ସ୍କନ୍ଧ ଚତୁର୍ଥ ଅଧ୍ୟାୟ ଛତିଶ ଶ୍ଳୋକ ଉପରେ ଆମେ ଆଲୋଚନା କରିବା। ତେଣୁ କଂସ ଯେଉଁ ତାଙ୍କର ଭୟ ରହିଛି, କାହିଁକି ନା ଦୁର୍ଗା ଦେବୀ ଯେଉଁ ତାଙ୍କର ଆରାଧ୍ୟା, ଶିବଜୀ ମଧ୍ୟ ତାଙ୍କର ଆରାଧ୍ୟ, ଦୁର୍ଗା ଦେବୀ ସ୍ୱୟଂ କହିଲେ ଯେ ତୁମର ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମ ନେଇଛନ୍ତି, ତେଣୁ ସେ ଯେଉଁ ଦେବୀ କହିଲେ ଯେ ତୁମେ ସବୁ ଯେଉଁ ଅତ୍ୟାଚାର କରୁଛ ସେଇଟା ବନ୍ଦ କର, ତେଣୁ ସେ କଥାର ପ୍ରଭାବରେ ସତ୍ସଙ୍ଗର ପ୍ରଭାବରେ ତାଙ୍କର ମନ ବଦଳି ଯାଇଥିଲା, ଭୟରେ ସେ ତାଙ୍କ କଥା ବିଶ୍ୱାସ କରି ଦେବକୀ ଏବଂ ବସୁଦେବଙ୍କୁ ବନ୍ଧନଭୁକ୍ତ କଲେ, ତାଙ୍କ କ୍ଷମା ପ୍ରାର୍ଥନା କଲେ। କିନ୍ତୁ ଯେତେବେଳେ ରାତି ପାଇଗଲା ସକାଳେ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କଲେ, ମନ୍ତ୍ରୀମାନଙ୍କୁ ଆସୁଛି ଦ୍ୱିତୀୟ କବିତା, ସେମାନେ ନୀତି ଜାଣନ୍ତି ନାହିଁ କିଭଳି କାର୍ଯ୍ୟ କରିବାକୁ ପଡ଼ିବ। ଅସୁରମାନଙ୍କର ସ୍ୱଭାବ ହେଉଛି ସେଇଟା, କିଂ କେଉଁଥିରେ ପ୍ରଭୃତିଂ ଚ ନିବୃତ୍ତିଂ ଚ ଜନାନ ବିଦୁରାସୁରା, କେଉଁଥିରେ ପ୍ରବୃତ୍ତ ହେବେ କେଉଁଥିରେ ନିବୃତ୍ତ ହେବେ ଅସୁରମାନେ ସେମାନେ ଜାଣନ୍ତି ନାହିଁ, କେଉଁ ସମୟରେ କ'ଣ କାର୍ଯ୍ୟ କରିବାକୁ ହେବେ ସେଥିରେ ଚିନ୍ତା କରିପାରିଲେ ନାହିଁ। କାରଣ ଦେବୀ ସେ କହିଛି ଗଲେ ତୁମେ ସେ ବନ୍ଦ କର, ଅସୁବିଧା ବନ୍ଦ କର, ଯଦି ତାଙ୍କ କଥା ଅନୁସାରେ ସେ କାର୍ଯ୍ୟ କରିଥାନ୍ତେ ତାହେଲେ ହୁଏତ ତାଙ୍କର ଅବସ୍ଥା ବଦଳି ଯାଇଥାନ୍ତା, କିନ୍ତୁ ସେ ତାଙ୍କ କଥା ଅନୁସାରେ ଯଦିଓ ଦେବକୀ ଏବଂ ବସୁଦେବଙ୍କୁ ବନ୍ଦୀରେ ମୁକ୍ତ କଲେ, କିନ୍ତୁ ବର୍ତ୍ତମାନ ଅସତ୍ସଙ୍ଗରେ ଫଳରେ ପ୍ରଭାବରେ ଯେଉଁ ସ୍ମୃତି ଅସୁବିଧା ସେମାନେ ପ୍ରକୃତରେ ବୁଦ୍ଧିହୀନ ବ୍ୟକ୍ତି, ସେମାନେ ଜାଣନ୍ତି ନାହିଁ କ'ଣ କରିବାକୁ ପଡ଼ିବ କ'ଣ କରିବାକୁ ପଡ଼ିବ ନାହିଁ, ତେଣୁ ସେମାନେ କହୁଛନ୍ତି କ'ଣ ଭୟ କରିବାର ଅଛି, କାହାକୁ ଆପଣ ଭୟ କରିବେ, ଆପଣ ଶତ୍ରୁ କିଏ, ଆପଣଙ୍କର ଯେଉଁ ଦୁର୍ଜନରେ ସମସ୍ତ ଦେବତାମାନେ ଭୟ କରନ୍ତି, ସମସ୍ତ ଦେବତାମାନେ ଭୟ କରିକି ଆପଣଙ୍କର ସେବା କରୁଛନ୍ତି, ତେଣୁ ଆପଣ କାହା ଭୟ କରିବେ କାହିଁକି ଚିନ୍ତା କରୁଛନ୍ତି, ଆପଣ ଭୟ କରିବେ କୌଣସି ନାହିଁ କାରଣ ନାହିଁ। ଆଉ ପୂର୍ବରୁ ବର୍ଣ୍ଣନା କଲେ କରାଯାଇଛି ଯେ ଯଦି ଦୁର୍ଗା ଦେବୀ କହିଛନ୍ତି ଯେ ତୁମର ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମ ନେଇଛନ୍ତି ତାହେଲେ ନିଜେ ମାଟିବା ସେ ଅସୁବିଧା କ'ଣ, ଭୟ କରିବାର କୌଣସି କାରଣ ନାହିଁ, ଶତ୍ରୁ ଜନ୍ମ ନେଇଛି ଛୋଟ ପିଲାଟି ତ କ'ଣ ମାଟିବା, ତେଣୁ ଦଶ ଦିନରୁ କମ୍ ହେଉ ବା ଉଠ ହେଉ କିଛି ଚିନ୍ତା ନାହିଁ ସମସ୍ତଙ୍କୁ ମାଟିବା, ତେଣୁ ଏଠି ଆଚରଣ କହୁଛନ୍ତି ଏକାରେ ସମସ୍ତଙ୍କୁ ମାରିବା କହିଲେ ତାଙ୍କ ଦୈତ କୂଳରେ ମଧ୍ୟ ଅସୁର କୂଳରେ ମଧ୍ୟ ଯେଉଁମାନେ ଜନ୍ମ ନେଇଛନ୍ତି ସେମାନେ ମଧ୍ୟ ମରାଯିବ, ସମସ୍ତେ ମରାଯିବ, ପ୍ରକୃତିର ସୂଚନା ସବୁ ଅସୁର ସନ୍ତାନମାନଙ୍କୁ ହତ୍ୟା କରିଥିଲା। ମୋର ଏଇଟା ଗୋଟେ ମୋର ଟିକେ ସନ୍ଦେହ ଥିଲା, ଏ ବିରାଟ ଯେତେବେଳେ ଶୁଣେ ସୂଚନା ହେଲା ମୁଁ ଭାବେ ଭଗବାନ ଜନ୍ମ ନେଲେ, ତେଣୁ ଏ ଭଗବାନଙ୍କ ସହିତ ଯେଉଁମାନେ ଜନ୍ମ ନେଇଛନ୍ତି ଯେଉଁ ସମୟ ପିଲାମାନେ ସେମାନେ ସୂଚନା ବୋଧ କଲେ ଭଗବାନଙ୍କ ସହିତ ସେମାନେ ଜନ୍ମ ନେଲେ ଭଗବାନଙ୍କ ସମୟରେ, କିନ୍ତୁ ପ୍ରକୃତରେ ଯେଉଁମାନେ ଭଗବାନ ଭକ୍ତ ସେମାନଙ୍କୁ ଇଏ ବୋଧ କରିନାହିଁ, ସୂଚନା ବହୁତ ଶିଶୁକୁ ହତ୍ୟା କରିଛି କିନ୍ତୁ ଭଗବାନ ଭକ୍ତଙ୍କୁ ହତ୍ୟା କରିନାହିଁ, କାହିଁକି ନା ଦଶମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯିବ, ଯେତେବେଳେ ପୂତନା କଥା କହୁଛନ୍ତି ସେତେବେଳେ ରାଜା ହରିକିତ ମହାରାଜ ଭୟ କରିଦେଉଛନ୍ତି, ଭଗବାନ ଯଦି ଅଛି କିନ୍ତୁ ଭଗବାନ ଭକ୍ତର ଭାବ ଏଇ ଭାବରେ ପୂତ ଭୋଜନ ଆସୁଛି ଭଗବାନ କ'ଣ ଅସୁବିଧା କରିବ, ତେଣୁ ସେଇଠି ଶୁଭଦେବ ପାଇଁ କହୁଛନ୍ତି। ସେ କହୁଛନ୍ତି ଯେଉଁଠି ଭଗବାନଙ୍କର ନାମ ହେଉଛି, ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ପ୍ରଶଂସନ ସତ୍ୟାର ଅଛି, ଯେଉଁଠି ଭଗବାନଙ୍କର ନାମ ହେଉଛି, ଯେଉଁଠି ଭଗବାନଙ୍କର ସେବା ଅର୍ଚ୍ଚନା ଚାଲିଛି, ସେଠି କ'ଣ ଅସୁବିଧା? ସେଠି ଏ ଡାକିନି ପିସାଜି ବା ଚିତନମାନଙ୍କର ଏମାନେ କ'ଣ ଅସୁବିଧା କରିବେ? ଆଉ ଯେଉଁଠି ସ୍ୱୟଂ ଭଗବାନ ଅଛନ୍ତି ତାଙ୍କ କଥା କ'ଣ କହିବା? ସ୍ୱୟଂ ଭଗବାନ ଅଛନ୍ତି ନା, ଶ୍ଳୋକ ତିନିରେ କଥା କହିଛନ୍ତି, ନତ୍ର ଶ୍ରବଣାଦିନୀ ରକ୍ଷ ସ୍ମାନୀ ସ୍ୱକର୍ମସୁ ଦୁର୍ବନ୍ଧି ଛାତ୍ରତା ଘଟୁ ଯାହାକୁ ଧାନ୍ୟସ୍ତ କରି। ଅର୍ଥାତ୍ ରାଜନ, ଯେଉଁ ସମୟରେ ଲୋକମାନେ ଶ୍ରବଣ କୀର୍ତ୍ତନ ଆଦି ଭଗବତ ଭକ୍ତି ଅଙ୍ଗ ଅନୁଷ୍ଠାନ କରନ୍ତି, ସେଠାରେ ରାକ୍ଷସ ଆଦିଙ୍କର ଭୟ ଥାଏ ନାହିଁ। ତେଣୁ ଗୋକୁଳରେ ଯେଉଁଠାରେ ଭଗବାନ ସ୍ୱୟଂ ବିରାଜମାନ ଥିଲେ, ସେଠାରେ ଭୟର କୌଣସି ସମ୍ଭାବନା ନଥିଲା। କାରଣ ପରିତୋଷ ମହାରାଜ ଭୟ କରିଦେଉଛନ୍ତି, ଏ କୀର୍ତ୍ତନ ଆସୁଛି, ସେ ହତ୍ୟା କରିବେ ଭଗବାନଙ୍କୁ, ଯଦିଓ ଭଗବାନ କି ହତ୍ୟା କରିପାରିବେ ନାହିଁ, ସେ ଜାଣିଛନ୍ତି। ବରଂ ସିଏ ଯେତେବେଳେ ହତ୍ୟା ହେବାକୁ ଯାଉଥିଲେ, କିଏ ଯେଉଁ ଅଶୋକମା ବ୍ରହ୍ମାସ୍ତ୍ର ଛାଡ଼ିଥିଲା, ସେ ମୃତ୍ୟୁବରଣ କରିଥାନ୍ତେ, ଭଗବାନ ତାଙ୍କୁ ସେଠୁ ରକ୍ଷା କଲେ। ଭଗବାନଙ୍କର କ'ଣ ମୃତ୍ୟୁର ଭୟ ଅଛି? କିନ୍ତୁ ଏ ଭୟ କରିବାକୁ ଥିବା ହେତୁ ସୁଖଦେବ ଗୋସ୍ୱାମୀ ଜାଣିପାରି, ତାଙ୍କର ମନୋଭାବନା ଜାଣିପାରି ଏ ଶ୍ଳୋକଟି କହିଲେ। ସେ ରାଜନ ଚିନ୍ତା କାହିଁକି କରୁଛନ୍ତି? ଯେଉଁଠି ଭଗବାନଙ୍କର ଶ୍ରବଣ କୀର୍ତ୍ତନ ହେଉଛି, ସେଠି କୌଣସି ଅସୁବିଧା ହେବ ନାହିଁ। ଆଉ ଯେଉଁ ସ୍ୱୟଂ ଭଗବାନ ଅଛନ୍ତି, ତାଙ୍କ କଥା କ'ଣ କହିବା? ତେଣୁ ପୂତନା ପ୍ରଥମେ ସବୁ ଅସୁରମାନଙ୍କର ଯେଉଁ ପିଲା ସନ୍ତାନ ଅଛନ୍ତି, ସେମାନେ ସବୁ ହତ୍ୟା କରିଛନ୍ତି, ଭଗବାନ ଏହି ମାଧ୍ୟମରେ ନିଜର କାର୍ଯ୍ୟ କରିଛନ୍ତି। ଭଗବାନ ଛଅ ଦିନ ଥିଲେ ସେତେବେଳେ, ତେଣୁ ଭଗବାନ ଜନ୍ମ ହେବା ସମୟଠାରୁ ସେ ଯେଉଁ କ'ଣ ଦୁଷ୍କୃତନା ବିନାଶ ସାହାଯ୍ୟ ଦୁଷ୍କୃତନା ଦୁଷ୍କୃତମାନଙ୍କୁ ବିନାଶ କରିବେ, କିଭଳି ଭାବରେ ଏହି ପୂତନା ମାଧ୍ୟମରେ ଦୁଷ୍କୃତମାନଙ୍କୁ ବିନାଶ କରୁଛନ୍ତି। ତେଣୁ ଗୋକୁଳ ଯେତେବେଳେ ଆସିଛନ୍ତି, ଅନ୍ୟ ସବୁ ଅସୁରମାନଙ୍କୁ ପାଳନ ହତ୍ୟା କରିକି ପୂତନା ଯେତେବେଳେ ଗୋକୁଳକୁ ଆସିବେ, ସେତେବେଳେ ଯାଇ ସିଧାସଳଖ ସେ ଭଗବାନ ପାଖକୁ ଯିବେ ଏବଂ ସେଇଠି ସେ ଭଗବାନ ଦ୍ୱାରା ହତ ହେବେ। ତେଣୁ ଏହିଭଳି ଭାବରେ ଯେଉଁ ଛଅ ଦିନ ରାସ ଭଗବାନଙ୍କର ଛଅ ଦିନ ହେଇଥିଲା, କାରଣ ଆ ପରେ ପଞ୍ଚମ ଦେହରେ ନନ୍ଦ ଉତ୍ସବ ବର୍ଣ୍ଣନା କରାଯାଏ। ଭଗବାନ ଗୋକୁଳରେ ପହଞ୍ଚିଯାଇଛନ୍ତି, ପଞ୍ଚମ ଦେହରେ ନନ୍ଦ ଉତ୍ସବ ଆରମ୍ଭ ହେବ ଏବଂ ଷଷ୍ଠ ଦେହରେ ଏହି ଲୀଳାଟି ହେବ ପୂତନା ବଧ। ପୂତନା ଛଅ ଦିନରେ ହେଇଥିଲା ବେଳେ ପୂତନା ଆସିଥିଲା ସେ ସମୟରେ। ତେଣୁ ଏଠି କହୁଛି ଯେ ଆପଣଙ୍କର ଆଉ କ'ଣ ଭୟ କରିବାର ଅଛି?
ମହାଭାରତରେ ଲେଖା ହେଇଛି ଯେ ପୂତନା ସେ ରାକ୍ଷସୀର ରାକ୍ଷସର ସମ୍ବନ୍ଧ ସବୁ ବଧ କରି ଆସିଲେ
ଟିକା କରିଛନ୍ତି ତେଣୁ ଏଠି କହୁଛି ଠିକ୍ ଆମ ସୁରେଇ ଯୁଗ ଦେଇ ଯେଉଁ ରହିଛନ୍ତି ଦେବତାମାନେ ତାଙ୍କର ଅନେକ ନାମ ରହିଛି। ଅମର କୋଷରେ ଆମେ ପଢ଼ା ହେଉଥିଲା, ଆପଣଙ୍କୁ ପଢ଼ା ହେଉଥିଲା ଅମର କୋଷ ସେଥିରେ ପଢ଼ା ହେଉଥିଲା, ଆମେ ଅଷ୍ଟମ ଶ୍ରେଣୀ ପଢ଼ୁଥିଲୁ ସେଇଟା ସଂସ୍କୃତ ଅମର କୋଷ ଯେ ଅମରା ଏଜରା ଦେବା ତ୍ରିଦଶା ବିବୃଧା ଶୁଳା ସୁପରମାଣ ସୁମନସ ତିଦିବର୍ଷ ଦିଗୋପଷ ଏମିତି ଦେବତାମାନଙ୍କର ନାମ ସବୁ ରହିଛି, ଅନେକ ପ୍ରକାର ନାମ ରହିଛି। ତାଙ୍କ ଗୋଟିଏ ନାମ ହେଉଛି ଅମରା। ଅମରା କାହିଁକି ନାମ ହେଇଛି? ମାନେ ସେମାନେ ମୃତ୍ୟୁବରଣ କରିବେନି ତା ନୁହଁ, ତାଙ୍କର ବୟସ ବହୁତ ବହୁତ ମନୁଷ୍ୟମାନଙ୍କ ତୁଳନାରେ ବହୁତ ଅଧିକ ତାଙ୍କର ବୟସ। ପ୍ରଭୁପାଦ ମହାରାଜ କହନ୍ତି ଯେ ଆମର ଦେବତାମାନଙ୍କର ଯେଉଁ ଗୋଟିଏ ଦିନ ବାର ଘଣ୍ଟା, ଏଇଟା ଆମର ଛଅ ମାସ, ଗୋଟିଏ ଦୃଷ୍ଟିରେ ସେଇଟା ଛଅ ମାସ ଏବଂ ତାଙ୍କର ଯେଉଁ ଗୋଟିଏ ରାତି ସେଇଭଳି ଭାବରେ ଆମର ମଧ୍ୟ ଛଅ ମାସ, ତେଣୁ ତାଙ୍କର ଚବିଶ ଘଣ୍ଟା କହିଲେ ଆମର ଗୋଟିଏ ବର୍ଷ। ତେଣୁ ଏଇ ଗଣନାରେ, ଏଇ ପୃଥିବୀ ପୃଷ୍ଠରେ ଏଇ ଗଣନାରେ ଯଦି ଦେଖିବା, ସେମାନେ ଦଶ ହଜାର ବର୍ଷ ଜୀବନ ଧାରଣ କରନ୍ତି ପ୍ରଭୁପାଦ ମହାରାଜ କହିଛନ୍ତି। ତେଣୁ ସେଇ ଅନୁସାରେ ତାଙ୍କର କେତେ ବୟସ ଆମେ ଚିନ୍ତା କରିପାରିବା ନାହିଁ, ଗୋଟେ ଦିନ ତାଙ୍କର ଆମର ଗୋଟେ ବର୍ଷ, ତେଣୁ ସେଇ ଅନୁସାରେ ତାଙ୍କର ଗୋଟେ ମାସ ହେଇଗଲେ ଆମର 30 ବର୍ଷ ହେଇଯିବ, ଆଉ ବର୍ଷ ହେଇଗଲେ ଆମର 360 ବର୍ଷ ହେଇଯିବ। ଏଇଭଳିଆ 10,000 ବର୍ଷ କହିଲେ କେତେ ହେଲାଣି, 3,00,000 ଆହୁରି ଅଧିକା ହେଲାଣି। ତେଣୁ ସେମାନଙ୍କୁ ଅମରା ବୋଲି କୁହାଯାଏ, ଅମରା ନିର୍ଜରା। ଆମର ଯେଉଁଭଳି ଭାବେ ବାର୍ଦ୍ଧକ୍ୟ ରହୁଛି ସେଭଳି ଭାବରେ ତାଙ୍କର ବାର୍ଦ୍ଧକ୍ୟ, ଯଦିଓ ସେମାନେ ବୃଦ୍ଧ ହେବେ ମୃତ୍ୟୁବରଣ କରିବେ, କିନ୍ତୁ ଆମ ଭଳି ଯେଉଁ ରୋଗଗ୍ରସ୍ତ ଇତ୍ୟାଦି ସବୁ ତାଙ୍କର ନାହିଁ, ନିର୍ଜରା ବୋଲି କୁହାଯାଏ। ସେମାନେ ଚିର ଯୌବନ ଯୁବକ ଅବସ୍ଥା ସବୁବେଳେ ଥାନ୍ତି। ତାଙ୍କ ହେଉଛି ଦେବା, ଅମରା ନିର୍ଜରା ଦେବା, ତ୍ରିଦଶା ବୃଦ୍ଧା ସୁରା, ତିନି ସେ ତିନି ଲୋକର ସେମାନେ ଆଧିପତ୍ୟ ରହିଛି। ତ୍ରିଦଶା ବିବୁଧା ସୁରା ଏଠି କୁହାଯାଇଛି, ଏ କଥା କୁହାଯାଇଛି, କିଂ କ୍ଷମ ସୁରେଇ ବିବୁଧେଇ, ସୁର ତାଙ୍କୁ କୁହାଯାଉଛି, ବହୁତ ତେଜ ତାଙ୍କର ରହିଛି ବା ତାଙ୍କର ଶକ୍ତି ବହୁତ ରହିଛି, ଏବଂ ବିବୁଧେଇ ବୋଲି ତାଙ୍କୁ କୁହାଯାଉଛି, ଦେବତାମାନଙ୍କୁ ବିବୁଧା ବୋଲି କୁହାଯାଏ। ତେଣୁ ଏଠି କହୁଛନ୍ତି କଂସର ମନ୍ତ୍ରୀମାନେ କହୁଛନ୍ତି, କିଂ କ୍ଷମ ସୁରେଇ ବିବୁଧେଇ, ଆପଣଙ୍କର କ'ଣ ଭୟ କରିବାର କୌଣସି କାରଣ ନାହିଁ ରାଜନ, ଆପଣ ଭୟ କରୁଛନ୍ତି ଦେବତାମାନଙ୍କ ବିଷୟରେ, ତାଙ୍କର କ'ଣ କ୍ଷମତା ଅଛି, କିଂ କ୍ଷମ ସୁରେଇ ବିବୁଧେଇ, କାରଣ ସେମାନେ ପୂର୍ବରୁ ବର୍ଣ୍ଣନା କରିବା ସେମାନେ ସବୁ ଆପଣଙ୍କଠାରୁ ପରାହତ ହୋଇକରି ପଳେଇ ଯାଇଛନ୍ତି, ଆପଣ ଶରଣ ନେଇଛନ୍ତି, ଆପଣ ଭୟରେ ସେମାନେ ରହୁଛନ୍ତି, ତାଙ୍କର ଆଉ କ'ଣ ତାଙ୍କଠାରୁ ଆମର କ'ଣ ଭୟ କରିବାର ଅଛି, କିଂ କ୍ଷମ ସୁରେଇ ବିବୁଧେଇ, ଅସଂଯୋଗ ବିକଥ ନେଇ, ସେମାନେ ଯଦି ବଡ଼ ବଡ଼ କଥା କହନ୍ତି କିନ୍ତୁ ଅସଂଯୋଗ ଯେତେବେଳେ ଯୁଦ୍ଧରେ ନଥିବେ ସେତେବେଳେ ସେମାନେ ବଡ଼ ବଡ଼ କଥା କହିବେ, ଯୁଦ୍ଧ ଯେତେବେଳେ ଆସିଥିଲେ ସେତେବେଳେ ଭାଇରେ ଲୁଚିକି ରହିବେ, ଅସଂଯୋଗ ବିକଥ ନେଇ, ତାଙ୍କର ପ୍ରକୃତରେ ଯୁଦ୍ଧ କରିବାର କ୍ଷମତା ନାହିଁ, କାରଣ ଭୌତିକ ଜଗତ ଏଭଳି ସୃଷ୍ଟି ହୋଇଛି ଏଠି ପୁନଃ ପ୍ରଭାବ ସବୁବେଳେ ରହିଛି, କେତେବେଳେ ସତ୍ୟଗୁଣ ପ୍ରଭାବ ରହିଛି, କେତେବେଳେ ରଜଗୁଣ ପ୍ରଭାବ ରହିଛି, କେତେବେଳେ ତମଗୁଣ ପ୍ରଭାବ ରହିଛି। ତେଣୁ ସତ୍ୟଗୁଣରେ ଯେତେବେଳେ ବୃଦ୍ଧି ପାଏ, ପ୍ରଭାବ ବୃଦ୍ଧି ପାଏ, ସେତେବେଳେ ଦେବତାମାନଙ୍କର ଶକ୍ତି ବୃଦ୍ଧି ପାଏ, ରଜତମ ଗୁଣରେ ଯେତେବେଳେ ବୃଦ୍ଧି ହୁଏ, ପ୍ରଭାବ ବୃଦ୍ଧି ହୁଏ, ସେତେବେଳେ ରାକ୍ଷସ ଦୈତ୍ୟମାନଙ୍କର ଶକ୍ତି ବୃଦ୍ଧି ପାଏ। ଭଗବଦ୍ଗୀତା ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ କଥା କହୁଛନ୍ତି ଯେ ରଜସ୍ତମ ସ୍ଥାବି ଭୂୟ ସତ୍ୟମ ଭଗବତୀ ଭାରତ, ରଜ ସତ୍ୟ ତମ ସେବ ତମ ସତ୍ୟମ ରଜସ୍ତା। ଭୌତିକ ଜଗତ ଯେଭଳି ସୃଷ୍ଟି ହେଇଛି ତା'ର ଗୁଣର ପ୍ରଭାବ କେଉଁଟା କେତେବେଳେ ବଦଳୁଛି, କେଉଁଟା ସତ୍ୟଗୁଣ ପ୍ରଭାବ, କେତେବେଳେ ସତ୍ୟଗୁଣ ଯେତେବେଳେ ପ୍ରଭାବ ବଢ଼ୁଛି ସେତେବେଳେ ରଜତମ ଗୁଣ ନିମ୍ନକୁ ଚାଲିଯାଉଛନ୍ତି ବା ଅଧୀନରେ ରହୁଛନ୍ତି, ସତ୍ୟଗୁଣ ଅଧୀନରେ ରହୁଛନ୍ତି, ଯେତେବେଳେ ରଜଗୁଣ ପ୍ରାଧାନ୍ୟ ବଢ଼ିଯାଉଛି ସେତେବେଳେ ସତ୍ୟ ଏବଂ ତମ ଗୁଣ ତା ତଳେ ରହିଯାଉଛି। ସେଇଭଳିଆ ତମ ଗୁଣ ଯେତେବେଳେ ପ୍ରାଧାନ୍ୟ ହେଉଛି ସେତେବେଳେ ସତ୍ୟ ଏବଂ ରଜଗୁଣ ତା ତଳେ ରହିଯାଉଛି। ଆମର ଆମ ଶରୀର ଆମ ମନୁଷ୍ୟମାନଙ୍କୁ ମଧ୍ୟ ସେ କଥା ଦେଖିବା, ସାଧାରଣତଃ ଯେଉଁ ରହିଛି ଆମର ବ୍ରହ୍ମ ମୁହୂର୍ତ୍ତ, ବ୍ରହ୍ମ ମୁହୂର୍ତ୍ତରେ ସତ୍ୟଗୁଣ ପ୍ରାଧାନ୍ୟ ଥାଏ, ସେଥିପାଇଁ ପ୍ରବନ୍ଧର ବ୍ୟବସ୍ଥା କରିଛନ୍ତି। ବ୍ରହ୍ମ ମୁହୂର୍ତ୍ତରେ ସୂର୍ଯ୍ୟ ଉଦୟର ଦେଢ଼ ଘଣ୍ଟା ପୂର୍ବରୁ ହେଉଛି ବ୍ରହ୍ମ ମୁହୂର୍ତ୍ତ, ତେଣୁ ସେହି ସମୟରେ ଭଗବାନ ଭଜନ କୀର୍ତ୍ତନ କରାଯାଉଛି, ମଙ୍ଗଳ ଆଳତୀ ଇତ୍ୟାଦି କରାଯାଉଛି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ସେହିଭଳି ଭାବରେ ଦିବସରେ ରଜଗୁଣ ପ୍ରାଧାନ୍ୟ ପଡ଼ୁଛି, ଦିବସ ହେଇଗଲେ ରଜଗୁଣ ପ୍ରାଧାନ୍ୟ କର୍ମରତ ସୁଖ ହେବେ ଦିବସରେ, ରାତି ହେଇଗଲେ ତମଗୁଣର ପ୍ରାଧାନ୍ୟ ରହୁଛି, ନିଦ୍ରା ପ୍ରାଶ୍ୟ ସବୁ ଆସୁଛି ତମଗୁଣର ପ୍ରାଧାନ୍ୟ। ତେଣୁ ଏହିଭଳି ଭାବରେ ଯେହେତୁ ଏ ଯେମିତି ଗୋଟେ ଦିନର କଥା ରହିଛି ସେମିତି ଯୁଗ ଯୁଗର କଥା ରହିଛି, ମଧ୍ୟ କେଉଁ ସମୟରେ ଅସୁରମାନଙ୍କର ଶକ୍ତି ପ୍ରଭାବ ବଢ଼ିଯାଉଛି, କେଉଁ ସମୟରେ ଦେବତାମାନଙ୍କର ପ୍ରଭାବ ବଢ଼ିଯାଉଛି, ଏ ଗୁଣର ପ୍ରଭାବରେ ଏସବୁ ହେଉଛି। ତେଣୁ ବର୍ତ୍ତମାନ କଂସ ଅସୁରମାନଙ୍କର ପ୍ରଭାବ ବଢ଼ିଯାଇଛି, ଯାଦବମାନେ ଏମାନେ ସବୁ ଯେଉଁ ଦେବ ଲୋକ ପ୍ରକୃତି ସେମାନେ ଦେବତାମାନେ ସବୁ ଆସିକିରି ନେଇଛନ୍ତି, ଭଗବାନଙ୍କର ସହିତ ଭାଗ ନେଇଛନ୍ତି, ମନୁଷ୍ୟ ରୂପରେ ଆସିଛନ୍ତି, ତେଣୁ ସେମାନେ ସବୁ ଲୁଚି ଛପିକି ରହିଛନ୍ତି, ଲୁଚି ଛପିକି ରହିଛନ୍ତି, ସେମାନେ ତାଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରୁନାହାନ୍ତି। ହଂସ ଅସୁର ଜରାସନ୍ଧ ଇତ୍ୟାଦି ବହୁତ ଅସୁର ଅଛନ୍ତି, 23 ଅକ୍ଷଣୀ ସୈନ୍ୟ ଆଣିକି ଆସୁଥିଲେ ଜରାସନ୍ଧ ପ୍ରତିବର୍ଷ ଏଥର ଉପରେ ଆକ୍ରମଣ କରୁଥିଲେ। ମହାଭାରତରେ ମାତ୍ର 18 କୋଟି ସୈନ୍ୟ ମୃତ୍ୟୁବରଣ କରିଥିଲେ, କିନ୍ତୁ ପ୍ରତିବର୍ଷ ଜରାସନ୍ଧ 23 ଅକୋଟି ସୈନ୍ୟ ଆଣିକି ଆସୁଥିଲା। ଏତେ ସବୁ ଏଇଭଳିଆର ଅସୁର ସବୁ ଥିଲେ, ରାଜାମାନେ ଥିଲେ, ଏମାନେ ସବୁ ଭଗବାନ ଅଠରବା ସେମାନେ ସବୁ ବଧ କରିଛନ୍ତି। ଏମିତି ଭଗବାନ ସବୁ ଦୁଷ୍କୃତମାନଙ୍କୁ ବଧ କରୁଛନ୍ତି। ମୁସଲମାନଙ୍କ ପ୍ରାଧାନ୍ୟ ସେ ବ୍ୟବହାର ଥିଲା ସେ ସମୟରେ। ଜରାସନ୍ଧକୁ ଭଗବାନ ହତ୍ୟା କରେ ନାହିଁ, କାରଣ ଭଗବାନ ତାଙ୍କର ଭକ୍ତଙ୍କୁ ଦିଅନ୍ତି ଗୌରବ ବା ଜୟ କ'ଣ ତାଙ୍କର ନିମିତ୍ତ ମାତ୍ର ଭବ ସଭ୍ୟ ତସ୍ମାତ୍ ନିର୍ଦ୍ଦିଷ୍ଟ ଦଶ ପ୍ରଦାନ କରନ୍ତି ଭଗବାନ ତାଙ୍କର ଭକ୍ତମାନଙ୍କୁ। ତେଣୁ ଭୀମ ଯାଇକରି ହତ୍ୟା କଲେ ଜରାସନ୍ଧକୁ, ଜରାସନ୍ଧକ ଅନୁସାରେ ଶ୍ୱଶୁର। ତେଣୁ ଏମାନେ ସବୁ ବହୁତ ପ୍ରକାର ମାନେ ବଳଶାଳୀ ହୋଇଯାଇଥିଲେ, କାରଣ ରଜଗୁଣର ପ୍ରଭାବରେ ସେମାନେ ସବୁ ତାଙ୍କର ପ୍ରଭାବ ପଡ଼ିଯାଇଥିଲେ, ଦେବତାମାନଙ୍କର ପ୍ରଭାବ କମିଯାଇଥିଲା। ତେଣୁ ଏଠି କୁହାଯାଉଛି ଯେ କିଂ କ୍ଷମ ଅସୁରେଇ ବିବୁଧେଇ ସଂଯୋଗ ଅସଂଯୋଗ ବିପକ୍ଷ ନେଇ। ସେମାନେ ଯେଉଁ ବଡ଼ ବଡ଼ କଥା କହୁଛନ୍ତି, ସେମାନେ ଯେଉଁ ଯୁଦ୍ଧରେ ନଥିବେ ସେଥିରେ ବଡ଼ ବଡ଼ ତାଙ୍କର ବୀରତ୍ୱ ଦେଖେଇବେ, ସୁରତା ଦେଖେଇବେ, ବୀରତ୍ୱ ଦେଖେଇବେ। କିନ୍ତୁ ଯେତେବେଳେ ଯୁଦ୍ଧ ଆସିଯିବ, ଯୁଦ୍ଧ ଡାକରା ଆସିବ, ଭୟକୁ ବୁଝିକି ପଳେଇବେ। ଆଉ ପୂର୍ବରୁ ସେମାନେ ସବୁ ପରାଜିତ ହୋଇଯାଇଛନ୍ତି ପଞ୍ଚକଟାରୁ। ତେଣୁ ବର୍ତ୍ତମାନ କହୁଛନ୍ତି ରହୁ ଦୋଷା କିନ୍ ହରିଣା ସମ୍ପୂର୍ଣ୍ଣା, କଂସ ଚିନ୍ତା କରୁଛନ୍ତି ଠିକ ଅଛି ଦେବତାମାନଙ୍କ ତାଙ୍କର ଭୟ ନାହିଁ, କିନ୍ତୁ ଦେବତାମାନଙ୍କର ଯେ ମୁଖ୍ୟ ଦେବାନାମ ଦେବାନାମ ଅଚ୍ୟୁତ ଯଥା ଦେବତାମାନଙ୍କ ଭିତରେ ଭାଗବତର ଅନ୍ତିମରେ ଏକଥା କହିଛି ସଦୃଶାରେ ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଅଚ୍ୟୁତ ଭଗବାନ ବିଷ୍ଣୁ। ତେଣୁ କଂସ ଚିନ୍ତା କରୁଛନ୍ତି ଦେବତାମାନଙ୍କ ପ୍ରତି ଆମର ଭୟ ନାହିଁ ଠିକ ଅଛି, କିନ୍ତୁ ବିଷ୍ଣୁ ଭୟ ହେବ, ବିଷ୍ଣୁ ପ୍ରତି ଭୟ କ'ଣ କରିବାର କାରଣ କ'ଣ ଅଛି? ରହ ଦୁଷା କି ହରିଣା ହରି ରହ ଦୁଷା, ସେ ଲୁକାୟତ ଭାବେ ରହୁଛନ୍ତି, ରହ ଏକାନ୍ତ ସ୍ଥାନରେ ରହୁଛନ୍ତି, ତାଙ୍କୁ କେହି ଜାଣିପାରିବେ ନାହିଁ, କେଉଁଠି ଅଛନ୍ତି ଜାଣିପାରିବେ ନାହିଁ, ସମସ୍ତେ ହୃଦୟ ଭିତରେ ରହିଛନ୍ତି, ଲୁଚିକି ରହୁଛନ୍ତି, ଗର୍ଭଦୋଷାଇ ଭିତରେ ରହିଛନ୍ତି, ଜଳ ଭିତରେ ରହିଛନ୍ତି, ଶୋଇକି ଲୁଚିକି ରହିଛନ୍ତି, କାରଣ ଗୋଷାଇ ବିଷ୍ଣୁ କାରଣ ଜଳରେ ଲୁଚିକି ରହିଛନ୍ତି। ତେଣୁ ହରିଙ୍କ ପ୍ରତି କ'ଣ ଭୟ ଅଛି? ତ ଲୁଚିକି ରହୁଛନ୍ତି, ସିନା ଆସିବେ ସିନା ଯାହା କରିବେ ସେ ତ ଲୁଚିକି ରହୁଛନ୍ତି, ଏମିତି କ'ଣ ଭୟ କରିବା କାରଣ ଅଛି? କିଂ ରହୁଦୋଷା କିଂ ହରିଣା, ହରି ଶବ୍ଦ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି। ହରି ଶବ୍ଦରେ ଆମର ଯେଉଁ ଆତ୍ମାରାମ ମୁନିର ଯେଉଁ ଶ୍ଳୋକଟି ଅଛନ୍ତି ପ୍ରଥମ ସଙ୍ଗ ସପ୍ତମ ଅଧ୍ୟାୟରେ ଆଗରେ ଏଇଠି ହରି ଶବ୍ଦ ରହିଛି। ଏ ହରି ଶବ୍ଦରେ ବର୍ଣ୍ଣନା କରାଯାଇଛି ହରିର ଅନେକ ଅର୍ଥ, ହରି ଶବ୍ଦରେ ବହୁତ ମୁଖ୍ୟ ଅର୍ଥ ରହିଛି, ବହୁତ ଅର୍ଥ ରହିଛି, କିନ୍ତୁ ମୁଖ୍ୟ ହେଉଛି ଦୁଇ ମୁଖ୍ୟତଃ ହରି ଶବ୍ଦରେ ଦୁଇଟି ମୁଖ୍ୟ ଅର୍ଥ ରହିଛି। କ'ଣ କ'ଣ ନା ସର୍ବ ଅମଙ୍ଗଳ ହରେ, ହରି ନା ହରି ଏସବୁ ହରଣ କରେ, କ'ଣ ହରଣ କରେ? ସମସ୍ତ ଅମଙ୍ଗଳ ହରଣ କରନ୍ତି, ଲୋକମାନଙ୍କ ସମସ୍ତ ଅମଙ୍ଗଳ ସେ ହରଣ କରନ୍ତି, ଏବଂ ପ୍ରେମ ଦିଆ ହରେ ମନ, ସମସ୍ତଙ୍କୁ ପ୍ରେମ ପ୍ରଦାନ କରି ସମସ୍ତଙ୍କ ମନ ମଧ୍ୟ ସେ ହରଣ କରନ୍ତି। କିନ୍ତୁ କଂସର ଭୟ ରହିଛି ହରିଙ୍କ ପ୍ରତି, କାହିଁକି ନା ଯେତେବେଳେ ଭଗବାନ ଦେବକୀ ଏବଂ ବସୁଦେବଙ୍କର ବିବାହ ହୋଇଥିଲା, ତାଙ୍କ ରଥ ନିଜେ କଂସ ଚାଳନ କରୁଥିଲା, ସେ ସମୟରେ ଆକାଶବାଣୀ ହୋଇଥିଲା ଯେ ତାଙ୍କର ଅଷ୍ଟମ ଗର୍ଭ ତାକୁ ହତ୍ୟା କରିବ, ତେଣୁ ସେ ସବୁବେଳେ ଭୟ ଭିତରେ ରହୁଥିଲା। ତେଣୁ ଯେତେବେଳେ ଅନ୍ତିମରେ ଅନ୍ତିମରେ ଯେତେବେଳେ ଭଗବାନ ଆସିଲେ ଅଷ୍ଟମ ଗର୍ଭ ଉପରେ ଆସିଲେ ଦେବଙ୍କ ଗର୍ଭକୁ, ସେତେବେଳେ ସେ ଦେଖିକିରି ଦେବଙ୍କୁ ଦେଖିକିରି ସେ ଭୟ କରିଗଲା, ଅହୋ ମୁଁ ପ୍ରାଣ ମୋର ହରି ଗୁହା, ହରି ଶବ୍ଦ ସେ ବ୍ୟବହାର କରିଛି, ହରି ମୋର ପ୍ରାଣକୁ ହରଣ କରିବ, ତେଣୁ ସେ ଏଇ ଦେବଙ୍କର ଗର୍ଭରେ ରହିଛନ୍ତି। ତେଣୁ ଦେବକୀ ତାର 6ଟି ସନ୍ତାନକୁ ହତ୍ୟା କରି ଏ ସବୁବେଳେ ବହୁତ ଦିନ ହୋଇକି ରହୁଥିଲା, ବହୁତ ଦୁଃଖିତ ହୋଇକି ରହୁଥିଲା, ସପ୍ତମ ପୁତ୍ର ମଧ୍ୟ ତାଙ୍କର କୁଆଡ଼େ ଚାଲିଗଲା, ଗର୍ଭପାତ ହୋଇଗଲା, କିନ୍ତୁ ଆଜି ଅଷ୍ଟମ ଗର୍ଭ ଆସିଛି ବୋଲି ସେ ଟିକେ ଆନନ୍ଦିତ ହେଉଛନ୍ତି, ନିଶ୍ଚିତ ଭାବରେ ମୋର ପ୍ରାଣ ଯିଏ ହରଣ କରିବ ହରି ସେ ତାଙ୍କର ଦୁଆରେ ରହିବ। ମେଧାବୀ ଶବ୍ଦ ଶୁଣିଲା ମାନେ କଂସ ସେବଟ ଭୟ କରୁଥିଲା। ତେଣୁ କାରଣ ଦେବତାମାନଙ୍କୁ ତ ଶ୍ରେଷ୍ଠ ହେଉଛନ୍ତି ହରି, ଦେବାନା ଗଚ୍ଛିତ ଯଥା ଭାଗବତ କୁହାଯାଇଛି। ତେଣୁ ମନ୍ତ୍ରୀମାନେ କହୁଛନ୍ତି ହରି ପ୍ରତି କ'ଣ ଭୟ ଅଛି, କାହିଁକିନା ସେ ରହୁ ଦୋଷା କି ହରି, ସେ ଏକାନ୍ତ ଭାବେ ରହୁଛନ୍ତି, ଲୁଚିକି ରହୁଛନ୍ତି, ତାଙ୍କ ହୃଦୟ ଭିତରେ ରହୁଛନ୍ତି, ସେ ବାହାରକୁ ଆସୁନାହାନ୍ତି, ଆପଣଙ୍କୁ ଭୟରେ ଆସୁନା, ଆପଣଙ୍କୁ ଭୟ କରି ସେ ଲୁଚିକି, କିଏ ଲୁଚେ, ଜଣେ ଯେତେ ଭୟ କରେ ତାହେଲେ ଅନ୍ୟ ଜଣେ ଭୟ କରେ ସେ ଲୁଚିକି ରହେ ନା ନାହିଁ, ଆମର ସାଧାରଣ ଲୁଚେ କେତେ ଭୟ କରି ଲୁଚିକି ରହିଥିଲା ସାଧାରଣ ଲୁଚେ। ଆମେରିକା ସରକାର ବହୁତ ଇଏ କରିକି ତାଙ୍କୁ ଶୁଣି ବାହାର କଲେ। ଆଉ ଜଣେ ଯେଉଁ ରହିଥିଲେ ବିନ୍ ଲାଡ଼େନ୍, ଆମେରିକାକୁ କେତେ କ୍ଷୟ କରିଦେଇଥିଲା ସବୁ, ଲୁଚିକିରେ ପାକିସ୍ତାନ ମିଲିଟାରୀ ବିଏସ୍ରେ ରହି ଲୁଚିକି ରହିଥିଲା, ତାକୁ ଆମେରିକା ଜିଗଲା, ଭୟରେ ସବୁ ଲୁଚିକି ରହିବେ। ତେଣୁ ଇଏ ହରି ମଧ୍ୟ ଆପଣଙ୍କୁ ଭୟ କରୁଛନ୍ତି, ଆପଣ ଏତେ ବଳବା ଏତେ ଶକ୍ତି ପ୍ରାପ୍ତ ହୋଇଛନ୍ତି, ହରି ମଧ୍ୟ ଆପଣଙ୍କୁ ଭୟ କରୁଛନ୍ତି, ଲୁଚିକି ରହୁଛନ୍ତି। ତେଣୁ ରହୁ ଦୋଷା କି ହରିଣା, ହରି ପ୍ରତି ଅପେକ୍ଷା କରିବ କ'ଣ ଅଛି, ଆପଣ ଭୟ ଛାଡ଼ିଛନ୍ତି, ଆପଣ କୌଣସି ପ୍ରକାର ଭୟ କରିବାର କାରଣ ନାହିଁ ଆପଣଙ୍କର। ଶ୍ରେଷ୍ଠ ଭୟ ଜଣଙ୍କ ଆସିବ ମୃତ୍ୟୁ ଭୟ, ଭଗବାନ ମୃତ୍ୟୁ ରୂପରେ ତାଙ୍କର ସବୁକିଛି ହରଣ କରିନିଅନ୍ତି। ଏ ବହୁତ ଜାଗ କହିଲେ ପ ବର୍ଗ, ପ ବର୍ଗରେ ଯେଉଁ ପାଞ୍ଚଟି ଅକ୍ଷର ରହିଛି ପ ପ ମ, ଏ ପ ବର୍ଗରେ ଯେଉଁମାନେ ରହିଛନ୍ତି ବହୁତ ଜାଗାରେ ଯେଉଁମାନେ ରହିଛନ୍ତି ସେମାନେ ବହୁତ ପରିଶ୍ରମ କରୁଛନ୍ତି, ପରିଶ୍ରମ କଲେ ତାଙ୍କର ପାଟିରୁ ଫେଣ ବାହାରୁଛି, ଏବଂ ଏତେ ପରିଶ୍ରମ କଲେ ମଧ୍ୟ ସବୁକିଛି ତାଙ୍କର ବ୍ୟର୍ଥ ହୋଇଯାଉଛି, ଭଗବାନ ତାଙ୍କ ସବୁକିଛି ବ୍ୟର୍ଥ କରିଛନ୍ତି, କାର୍ଯ୍ୟକୁ ବ୍ୟର୍ଥ କରିଛନ୍ତି। ଏବଂ ଆଉ ଗୋଟେ ହେଉଛି ଭୟ, ଭୟରେ ସେମାନଙ୍କର ଭୟ ରହିଛି, ସବୁଠୁ ବଡ଼ ଭୟ ହେଉଛି ମୃତ୍ୟୁ ଭୟ, କିନ୍ତୁ ଆପଣ ମୃତ୍ୟୁ କ'ଣ ମୃତ୍ୟୁ କାହିଁକି ଭୟ କରିବେ, ଯମରାଜ ଆପଣଙ୍କର ଭୟ କରୁଛନ୍ତି, ସେ ମୃତ୍ୟୁ ଆପଣ ଭୟ କରୁଛନ୍ତି, ଆପଣ କାହିଁକି ଭୟ କରିବେ, ହରିକୁ ମୃତ୍ୟୁ କହିବାକୁ କୌଣସି ଭୟ କରିବା କାରଣ ନାହିଁ, କାରଣ ହରି ଆପଣଙ୍କ ଶକ୍ତି ଦେଖି ସେ ଲୁଚିକି ରହିଛନ୍ତି। ତେଣୁ ସେଠି କହୁଛନ୍ତି କି ରହୁ ଦୋଷା କି ହରି ନା, ହରିଙ୍କ ପ୍ରତି ଯଦିଓ ସେ ଶ୍ରେଷ୍ଠ ଦେବତାମାନଙ୍କ ଭିତରେ, କିନ୍ତୁ ତାଙ୍କର ପ୍ରତି ଭୟ କରିବାର କୌଣସି କାରଣ ନାହିଁ, ସେ ତ ଲୁଚିକି ରହୁଛନ୍ତି, ସିନା ଆସିଲେ ଯୁଦ୍ଧ କରିବେ, ସେ ଆପଣ ଭୟ ଲୁଚିକି ରହୁଛନ୍ତି, ଆପଣ କାହିଁ ଭୟ କରିଥାନ୍ତି ନା। ଶମ୍ଭୁ ଶିବଜୀ ସେ ମଧ୍ୟ ତାଙ୍କର ଆରାଧ୍ୟ ଦେବତାମାନଙ୍କର, ସେ ଦେବତାମାନଙ୍କ ଭିତରେ ମଧ୍ୟ ସେ ଶ୍ରେଷ୍ଠ କହିବାକୁ ଗଲେ ତିନି ଜଣ ଶ୍ରେଷ୍ଠ ହେଉଛନ୍ତି ଦେବତାମାନଙ୍କ ଭିତରେ, ବ୍ରହ୍ମା ବିଷ୍ଣୁ ଏବଂ ଶିବ। ତେଣୁ ପ୍ରଥମେ ବିଷ୍ଣୁ କଥା କହିଦେଲେ, ତାପରେ କଂସ ଚିନ୍ତା କରୁଛି ଯେ ଶିବଜୀ, ଶିବଜୀ କେତେବେଳେ କ୍ରୋଧ ପ୍ରକାଶ କରିବେ, ତୁଷୁଳ ଦର୍ଶନ ବି କେତେବେଳେ ଅଧ୍ୟାୟ କରିଦେବେ, ହେଉଛନ୍ତି ଶମ୍ଭୁନା ବା ବ୍ରହ୍ମ ପ୍ରସାଦ, ଶିବଜୀ ପାଇଁ କ'ଣ ଭାଇ କରିବାର ଅଛି ରାଜନ, କେମିତି ନା ବନୋପୋଷ, ସେ ବଣରେ ରହୁଛନ୍ତି, ଇଲାହାବାଦ ଇଲାହାବାଦରେ ରହୁଛନ୍ତି, କୈଳାସ ପର୍ବତରେ ରହିଛନ୍ତି, ବଣରେ ସେ ରହୁଛନ୍ତି, ସିଏ କ'ଣ ଆସିବେ ଲୋକଙ୍କୁ ଆସିବେ ଯେ ଆପଣଙ୍କ ସହିତ ପ୍ରତିଯୋଗିତା କରିବେ, ଏପରି ସେ ତ ବଣ ଭିତରେ ରହିଛନ୍ତି, ଶମ୍ଭୁନା ବନୋପସା ଇଲାହାବାଦ ବର୍ଷ ରହିଛନ୍ତି, ପଞ୍ଚମ ସଂଖ୍ୟା ବର୍ଣ୍ଣନା କରାଯାଇଛି ଇଲାହାବାଦ ବର୍ଷ କଥା, ସେ ସବୁବେଳେ ଭଗବାନଙ୍କର ଭଜନରେ ଲିପ୍ତ ଥାନ୍ତି। ଶମ୍ଭୁଜୀ ଶିବଜୀ ଶଙ୍କର ଶଙ୍କର ବନ୍ଦନା କରନ୍ତି, ତେଣୁ ସିଏ ସବୁବେଳେ ଭଗବାନ ବନ୍ଦନାରେ ଲିପ୍ତ ରହିଛନ୍ତି, ମନ ଭିତରେ ରହି ଭଗବାନଙ୍କର ଭଜନ କରୁଛନ୍ତି, ଆଉ ସିଏ କ'ଣ ଆସିବେ ଯୁଦ୍ଧ କରିବା ପାଇଁ, ତାଙ୍କୁ ଭୟ କରିବାର କୌଣସି କାରଣ ନାହିଁ। ତେଣୁ କଂସ ଚିନ୍ତା କରୁଛନ୍ତି ଠିକ୍ ଅଛି, ଏ ଦୁଇ ଜଣଙ୍କ ପାଇଁ ଭୟ କରିବାନି, କିନ୍ତୁ ବ୍ରହ୍ମା, ବ୍ରହ୍ମା ମଧ୍ୟ ବହୁତ ଶକ୍ତିଶାଳୀ, ଚତୁରାନନ ଶକ୍ତିଶାଳୀ, କି ବ୍ରହ୍ମା କଥା କହିଛି ବ୍ରହ୍ମଣ ବା ତପସ୍ୟତା, ବ୍ରହ୍ମା ତ ସବୁବେଳେ ତପସ୍ୟା କରୁଛନ୍ତି ଆଉ ତାଙ୍କ ସେ କେତେବେଳେ ତାଙ୍କ ସମୟ ଅଛନ୍ତି ସେ ଆପଣଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବେ ବା ଯୁଦ୍ଧ କରିବେ, ବ୍ରହ୍ମା ପାଇଁ ଭୟ କରିବା ନାହିଁ, ସେତେବେଳେ ତପସ୍ୟା ସ୍ୱପ୍ନ କରିଛନ୍ତି। ତେଣୁ ବ୍ରହ୍ମା ଯଦିଓ ଦେବତାମାନଙ୍କ ଶ୍ରେଷ୍ଠ, କିନ୍ତୁ ସେ ସବୁବେଳେ ତପସ୍ୟାରେ ରତ ରହିଛନ୍ତି, ଭଗବାନଙ୍କର ଭଜନ କରୁଛନ୍ତି। ଏଇ ନାମ ବ୍ରହ୍ମା ଜପେ ଚତୁର୍ମୁଖେରେ, ଏଇ ନାମ ବ୍ରହ୍ମା ଜପେ ଚତୁର୍ମୁଖେରେ, ଏଇ ନାମ ଶିବ ଜପେ ପଞ୍ଚମୁଖେରେ, ଏଇ ନାମ ଶିବ ଜପେ ପଞ୍ଚମୁଖେରେ, ଏଇ जपे दीना करे मधुरे हरि नाम मधुरे हरि नाम नाम जपते जपते राजे चलो रे नाम जपते जपते राजे चलो रे भक्ति विनोद भोले रे भक्ति विनोद भोले रे भक्ति विनोद भोले रे हरे कृष्णा हरे कृष्णा कृष्ण कृष्णा हरे 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 राम हरे राम 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 हरे 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 कृष्णा हरे कृष्णा कृष्ण कृष्णा हरे राम हरे राम राम जनो ब्रह्मा सिद्ध भगवान को भजन कर तपस्या रही आमर भगवगीता वर्णना कर तेणु ब्रह्मा जो तपस्या करारदन तक प्रश्न द्वितीय स्कूल पंचम वर्णना करारदन प्रश्न पचार ब्रह्मा पिताजी आपण तो बहुत जगह सृष्टि करपस्या कर ध्यान करपरा बड़ अच्छे ଏ ଲୋକ ସମାଜର ଜ୍ଞାନ ପାଇଁ ତାକୁ ପଚରା ଯାଇଛି ନାରଦୀ ପଚାରୁଛନ୍ତି ତେଣୁ ବ୍ରହ୍ମା କହୁଛନ୍ତି କହୁଛନ୍ତି ତସ୍ମୈ ନମ ଭଗବତେ ବାସୁଦେବାୟ ଧିମହି ଜନ୍ମାୟ ଦୁର୍ଜୟା ମାଁ ବଦନ୍ତି ଜଗଦ୍ଗୁରୁ ନାରଦ ତୁମେ ଯେଉଁ ପ୍ରଶ୍ନଟି ପଚାରିଲ ଏ ପ୍ରଶ୍ନ ଦ୍ୱାରା ଲୋକମାନଙ୍କର ଅଶେଷ ମଙ୍ଗଳ ହେବ ତେଣୁ ମୁଁ ସେଇ ଭଗବାନ ମୋର ପ୍ରଣାମ କରୁଛି ତସ୍ମୈ ନମ ଭଗବତେ ବାସୁଦେବା ଧିମହି ମୁଁ ସେଇ ଭଗବାନ ବାସୁଦେବଙ୍କୁ ଧ୍ୟାନ କରୁଛି ଯାହାଙ୍କର ମାୟା ଦ୍ୱାରା ଜନ୍ ମାୟା ଦୁର୍ଜୟା ଯାହାଙ୍କର ମାୟାକୁ କେହି ଜୟ କରିପାରିବେ ନାହିଁ ଏଭଳି ମାୟା ଭଗବାନଙ୍କର ସେ ମାୟା ଦ୍ୱାରା ଧିମହି ଦେଇ ମୋତେ ମୋତେ ସମସ୍ତେ କହନ୍ତି ଜଗତଗୁରୁ ବୋଲି ଜନ୍ ମାୟା ଦୁର୍ଜୟା ମାନ କହନ୍ତି ଜଗତଗୁରୁ ଯଦିଓ ବ୍ରହ୍ମା ହେଉଛନ୍ତି ଜଗତଗୁରୁ ଭାଗବତ ଆରମ୍ଭ ସେଟା କୁହାଯାଇଛି ତେନେ ବ୍ରହ୍ମ ଉଦାର ଆଦି କବୟେ ସେ ହେଉଛନ୍ତି ଆଦି ଗୁରୁ ବା ଆଦି କବି ଏବଂ ସେ ଜଗଦ୍ଗୁରୁ ବ୍ରହ୍ମା କିନ୍ତୁ ତଥାପି ସେ କହୁଛନ୍ତି ପ୍ରକୃତରେ ଜଗଦ୍ଗୁରୁ ହେଉଛନ୍ତି ଭଗବାନ ବାସୁଦେବ ବାସୁଦେବଂ ବସୁଦେବଂ ସୁତଂ ବନ୍ଦେ କଂସ ଚାଣୁରମଣ देवकी परमानंदम कृष्ण वंदे जगद्गुरु विष्णु से जगद्गुरु ब्रह्मा से पिता कौश तेणु ब्रह्मा तपस्या कर भगवान शिवजी तपस्या कर विष्णु प्रकृत में हो श्रेष्ठ आराध्य असुर मैंने जो नादि कविदा नीति विषय से जानि ना के ज्ञान तक ना କିନ୍ତୁ ତଥାପି ସେ ଯାହା କହୁଛନ୍ତି ସେଥିରୁ ଆମେ ଜାଣିବା ଯେ ପ୍ରକୃତରେ ଶ୍ରେଷ୍ଠ କିଏ ଶ୍ରେଷ୍ଠ ହେଉଛନ୍ତି ଭଗବାନ ବିଷ୍ଣୁ ତେଣୁ ସମସ୍ତେ ଭଗବାନ ବିଷ୍ଣୁଙ୍କର ଆରାଧନା କରୁଛନ୍ତି ସେଥିପାଇଁ କୁହାଯାଇଛି ଆମର ପୁରାଣରେ ଜସ୍ତୁ ନାରାୟଣ ଦେବଂ ବ୍ରହ୍ମ ରୁଦ୍ରାଦି ଦୈବ ଦେଇ ସମସ୍ତ ନେଇ ଲିଖେ ସାସନ ଭାବେ ଦୃଢ଼ ଆମର ଯେଉଁ ଦ୍ୱିତୀୟ ନମ୍ବର ଅପରାଧ ଏଇଟା ଏଇ କଥା ଏଇ ପଦ୍ମପୁରାଣରୁ ଏଇ ସବୁ ଉଦ୍ଧାର କରି ଏଇଟା କୁହାଯାଉଛି ଯେହେତୁ ନାରାୟଣ ଦେବ ନାରାୟଣ ସହିତ ବା ବିଷ୍ଣୁ ସହିତ କେହି ସମାନ ହେଇପାରିବେ ନାହିଁ ବ୍ରହ୍ମ ରୁଦ୍ରାଦି ଦୈବତୀ ବ୍ରହ୍ମା ଶିବଜୀ ଏମାନେ ଯଦି ବହୁତ ଉନ୍ନତ ସ୍ତରରେ ତଥାପି ଆମେ ତାଙ୍କୁ ଭଗବାନ ବିଷ୍ଣୁଙ୍କ ସହିତ ସମାନ କରିପାରିବା ନାହିଁ ଯେଉଁମାନେ ସମାନ କରିବେ ସ ବାସନ୍ତି ଭାବେ ଧ୍ରୁବମ ନିଶ୍ଚିତ ଭାବରେ ସେମାନେ ବାସନ୍ତି ଏଥିରେ କୌଣସି ସନ୍ଦେହ ନାହିଁ ତେଣୁ ଏହି ପ୍ରସଙ୍ଗରେ ଆମ ଶିଶୁ ସେ ମହାରାଜ କହନ୍ତି ଆମର ଓଡ଼ିଶାରେ ଯେଉଁ ହେଉଛି ତ୍ରିନାଥ ମେଳା ଏଇଠି ପାସନ୍ତି ଯେଉଁ କାଲି ଆମେ ପଢ଼ିଥିଲେ ବିଧି ବିଧିହୀନ ମତ୍ସ୍ୟଚାନ ଏ ବିଧି ନାହିଁ ଏ ଯେଉଁ ତ୍ରିନାଥ ମେଳାଟି ହେଉଛି ବିଧିହୀନ ତମ ଗୁଣର ଯଜ୍ଞ ବିଧିହୀନ ଏଟା କ'ଣ ଶାସ୍ତ୍ରରେ ବର୍ଣ୍ଣନା କରାଯାଏ ନାହିଁ ମହାମାରୀତ ସେମାନେ ଏଇଟା କରୁଛନ୍ତି ଏ ପାସନ୍ତି ସେମାନେ ବସିପାରିବେ ନାହିଁ ବିଷ୍ଣୁ ହେଉଛନ୍ତି ଶ୍ରେଷ୍ଠ ତାଙ୍କ ନିଜ ଆସନରେ ବସିବେ ବ୍ରହ୍ମା ବା ଶିବଜୀ ଆମ ଓଡ଼ିଶାରେ ସେଇଟା ପାସନ୍ତି ଚାଲିଛି ତମ ଗୁଣର ବିଧିହୀନ ଭାବରେ ଚାଲିଛି ଯଜ୍ଞ ଏଇଟା ଗୋଟେ ଯଜ୍ଞ ଯଦି ହେଉଛି ସେଇଟା ହେଉଛି ତମ ଗୁଣର ଯଜ୍ଞ ଆରାଧନା କରୁଛନ୍ତି ଭଗବାନଙ୍କ ଆରାଧନା କରୁଛନ୍ତି, ତୁମେ ବେଦି ଜାଣିନାହାନ୍ତି ବା ଆରାଧନା କରୁଛନ୍ତି ଅସୁର ସ୍ୱଭାବ ସେ ତାଙ୍କର ରହିଛି। ତେଣୁ ତ୍ରିନାଥମା ଯେଉଁ ହେଉଛି ସେଇଟା ପ୍ରକୃତରେ ଠିକ୍ ନୁହଁ, ମୁମତ୍ୱ ଯଜ୍ଞ ନୁହଁ, ବିଧିହୀନ। ସେଇଟା ତ୍ରିନାଥମାଳାର ଉଦ୍ଦେଶ୍ୟ ହେଉଛି ଯେଉଁ ଗଞ୍ଜେଇ ସେଇଟା ଚାଲିବେ, ନିଶା ସେବନ କରିବେ, ଏ ହେଉଛି ମୁଖ୍ୟ ଉଦ୍ଦେଶ୍ୟ। ତେଣୁ ଯେଉଁମାନେ ତମଗୁଣରେ ରହିଛନ୍ତି ସେମାନେ କ'ଣ ଜାଣିବେ, ତାଙ୍କର ଧର୍ମ ବିଷୟରେ କ'ଣ ଜ୍ଞାନ ହେବ। ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିବେ ସେ କଥା ଯେ ଭଗବତାରେ ସର୍ବଥା ବିପରୀତା ବୁଦ୍ଧିଷା ପାର୍ଥ ତାମସ, ତମଗୁଣ ଯେଉଁ ବୁଦ୍ଧି ସେଇଟା ପ୍ରକୃତ ବିପରୀତ ବୁଦ୍ଧି, ପ୍ରକୃତ ବୁଦ୍ଧି ତାଙ୍କର ନଥାଏ। ତେଣୁ ଏଇ ଯେଉଁ ଅସୁରମାନଙ୍କର ମନ୍ତ୍ରୀ ହେଲେ ମଧ୍ୟ ଏଇ ଯେଉଁ କଥା କହୁଛନ୍ତି କଂସକୁ, ଏଇଟା ପରୋକ୍ଷ ଭାବରେ ଆମକୁ ଶିକ୍ଷା ଦେଉଛି ଯେ ପ୍ରକୃତରେ ଶ୍ରେଷ୍ଠ ଦେବତାମାନଙ୍କ ଶ୍ରେଷ୍ଠ ହେଉଛନ୍ତି ଭଗବାନ ବିଷ୍ଣୁ। ରହୁଦୋଷା କିଂ ହରିଣା ଶମ୍ଭୁ ନେବା କନ୍ଦୋଷା କିଂ ଇନ୍ଦ୍ରିଣା ଅଳ୍ପବୀର୍ଯ୍ୟଣା, ଇନ୍ଦ୍ରଙ୍କ କଥା କ'ଣ କହିବା, ଇନ୍ଦ୍ର ହେଉଛନ୍ତି ଅଳ୍ପବୀର୍ଯ୍ୟ ବା ଅଳ୍ପ ଶକ୍ତି ଇନ୍ଦ୍ରଙ୍କ ରହିଛି। ଏ ଯେଉଁ ଦେବତାମାନେ ସବୁ ରହିଛନ୍ତି ଏମାନେ ବହୁତ ଉନ୍ନତ ସ୍ଥିତିରେ, ଜଣେ ଯେଉଁ ଇନ୍ଦ୍ର ପଦ ପ୍ରାପ୍ତ ହେଉଛନ୍ତି ସେ ପାଇଁ ବହୁତ ଯଜ୍ଞ କରିବାକୁ ପଡ଼ୁଛି। ଯେଉଁ ଶତ କ୍ରତୁ ବୋଲି କୁହାଯାଏ, କ୍ରତୁ କଲେ ଯଜ୍ଞ, ଶହେଟି କ୍ରତୁ ବା ଶହେଟି ଯଜ୍ଞ ଯିଏ କରିବେ ସିଏ ଇନ୍ଦ୍ର ପଦ ପ୍ରାପ୍ତ ହେବେ। ତେଣୁ ଯିଏ ଇନ୍ଦ୍ର ହେଇଯାଉଛନ୍ତି ଆଉ ଜଣେ ଯଦି ଯଜ୍ଞ କରୁଛନ୍ତି ସେ ତାଙ୍କୁ ଗୋଟେ ବାଧା ପ୍ରଦାନ କରୁଛନ୍ତି। ଆମର ଚତୁର୍ଥ ସ୍କନ୍ଧରେ ଆ କଥା ଆସିବ ଯେ କି ଯେତେବେଳେ ପୃଥୁ ମହାରାଜ, ପୃଥୁ ମହାରାଜ ଯଦି ଯଜ୍ଞ କରୁଥିଲେ ଇନ୍ଦ୍ର ତାଙ୍କର ଅଶ୍ୱକୁ ଚରିକି ନେଇଗଲେ ପୃଥୁ ମହାରାଜ, କାହିଁକି ନା ଇନ୍ଦ୍ର ଭାବିଲେ ଯଦି ଯଜ୍ଞ କରିବେ ଶହେଟି ଯଜ୍ଞ ତାହେଲେ ମୋର ଚାକିରି ପଳେଇବ, ମୋ ଚାକିରି ଚାଲିଯିବ। ତେଣୁ ସେ ଲୁଚିକିରି ଛତ ବେଶରେ ତାଙ୍କ ଅଶ୍ୱକୁ ନେଇଯାଉଥିଲେ। ତେଣୁ ତାପରେ ଅବଶ୍ୟ ବହୁତ ଘଟଣା ହେଇଛି, ବହୁତ ଥର ଇନ୍ଦ୍ର ନେଇଯାଉଥାନ୍ତି ଯୁଦ୍ଧକୁ, ତାଙ୍କ ପୁଅ ଯାଇଥିଲେ ତାଙ୍କ ପୁଅ ନାଁ ହେଉଛି ଅଶ୍ୱ କ'ଣ ଅଶୋକ ସେ ଜୟ କରି ଆଣିଛି, ତାଙ୍କ ନାଁ ଗୋଟେ କ'ଣ ଗୀତାଶନ କରିବା ବୁଦ୍ଧିମତ ପୁତ୍ର। ତେଣୁ ତାପରେ ଯେତେବେଳେ ପୁଣି ଭଗବାନ ନିଜେ ଆସିଲେ ଇନ୍ଦ୍ରଙ୍କୁ ଆଣିକି ଆସିଲେ, ସେ ଯଜ୍ଞକୁ ଆସିଲେ ପୃଥୁମର ଯଜ୍ଞକୁ, ତେଣୁ ସେ କହିଲେ ଯେ ଇନ୍ଦ୍ରଙ୍କର ଅବସ୍ଥା ହେଇଥିଲେ ଭାବରେ ବିଜିତାଶ୍ୱ, ତାଙ୍କ ନାମ ହେଉଛି ବିଜିତାଶ୍ୱ ପୃଥୁମର ପୁତ୍ର, କାରଣ ସେ ଇନ୍ଦ୍ର ଯେତେବେଳେ ନେଇଯାଉଥିଲେ ଅଶୋକୁ ସେ ଜୟ କରିକି ଆଣିଥିଲେ, ତାଙ୍କ ନାଁ ହେଇଗଲା ବିଜିତାଶ୍ୱ। ତେଣୁ ଭଗବାନ କହିଲେ ଯେ ତୁମ ଯଜ୍ଞରେ ମୁଁ ସନ୍ତୁଷ୍ଟ ହେଇଛି, ଇନ୍ଦ୍ର ଯଦି ବାଧା ପ୍ରଦାନ କରିଥିଲେ କିନ୍ତୁ ମୁଁ ତୁମର ଯଜ୍ଞରେ ସନ୍ତୁଷ୍ଟ ହେଇଛି, ଇନ୍ଦ୍ରଙ୍କୁ କ୍ଷମା ପ୍ରଦାନ କରନ୍ତୁ। ଏଭଳି ଭାବରେ ସ୍ୱୟଂ ଭଗବାନ ନିଜେ ଇନ୍ଦ୍ରଙ୍କୁ ଆଣି ସେଠି ଉପସ୍ଥିତ ହୋଇଥିଲେ ପୃଥୁମହାରାଜଙ୍କ ଯଜ୍ଞରେ। ଆମର ଏଠି ଯଜ୍ଞ ହେଉଛି, ଯଜ୍ଞ କଲେ ଭଗବାନଙ୍କର ସନ୍ତୋଷ ବିଧାନ କରାଯାଉଛି। ଆମେ ଏଇ ଯେଉଁ ଭାଗ କହୁଛେ ଏ ମଧ୍ୟ ଗୋଟେ ପ୍ରକାର ଯଜ୍ଞ, ଯଜ୍ଞ ମାଧ୍ୟମରେ ଭଗବାନଙ୍କର ସନ୍ତୋଷ ବିଧାନ କରାଯାଉଛି। ତେଣୁ ପୃଥୁ ଯେଉଁ ଯଜ୍ଞ କରିଥିଲେ ସେ ଯଜ୍ଞରେ ସ୍ୱୟଂ ଭଗବାନ ବିରାଜିତ ହୋଇଥିଲେ। ତେଣୁ ଭଗବାନ କହିଲେ ଯେ ପୃଥୁ ମହାରାଜ ତୁମେ କ'ଣ ବରଣ ଚାହିଁଛ ମୋଠାରୁ ଗ୍ରହଣ କର। ତେଣୁ ଗୋଟେ ସେ ପ୍ରସିଦ୍ଧ ଶ୍ଳୋକ କହିଥିଲେ, ଯେଉଁଟା ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଭଗବାନ ଯଦି ଆମ ପାଖରେ ଆସିବେ ଆମେ କ'ଣ ମାଗିବା, ଶ୍ରେଷ୍ଠ ବର କ'ଣ ଆମେ ଜାଣିଲେ ସିନା ମାଗିବା, ପ୍ରଭୁ ଆଉ ଏଇଟା ଦିଅନ୍ତୁ। ଯଦି ଗୋଟେ ବିରାଟ ଧନୀ ବ୍ୟକ୍ତି ଆମ ପାଖରେ ଉପସ୍ଥିତ ହେବ, ପୃଥିବୀରେ ବର୍ତ୍ତମାନ ବହୁତ ବଡ଼ ବଡ଼ ଧନୀ ଅଛନ୍ତି ବ୍ୟକ୍ତି, ତାଙ୍କୁ କହିବା ପ୍ରଭୁ ମୋତେ ଶହେଟି ଟଙ୍କା ଦିଅନ୍ତୁ। ଯେଉଁଭଳି ଭାବରେ ସେଇଭଳି ଭାବରେ ଆମେ ଯଦି କେଉଁଟା ଶ୍ରେଷ୍ଠ ଜିନିଷ ଜାଣିନେ ଆମେ କ'ଣ ମାଗିବା, ତାଙ୍କୁ ବର କ'ଣ ମାଗିବା। ଆମେ ଦେଖିବା ଶାସ୍ତ୍ର ସବୁ ବର୍ଣ୍ଣନା କରାଯାଇଛି, ଯେଉଁମାନେ ଅତ୍ୟନ୍ତ ଶ୍ରେଷ୍ଠ ଭକ୍ତ ସବୁ ଭଗବାନ ତାଙ୍କ ପାଖରେ ଉପସ୍ଥିତ ହୋଇଛନ୍ତି, ଏବଂ ଭଗବାନ ହେଉଛନ୍ତି ବରଦାନର ଶ୍ରେଷ୍ଠ ସେ। ତେଣୁ ତାଙ୍କୁ ଯେଉଁମାନେ ଦର୍ଶନ କରନ୍ତି ଭଗବାନ ତାଙ୍କୁ ବର ପ୍ରଦାନ କରନ୍ତି। ଆମେ ଦେଖିବା ପୃଥୁ ମହାରାଜ ଯେତେବେଳେ ଆସିଲେ, ଭଗବାନ ଆସିଲେ ସେତେବେଳେ ସେ ପ୍ରଭୁ କହିଲେ, ଭଗବାନଙ୍କୁ ଆରାଧନା କରି, ପ୍ରଭୁ ମୋତେ ଏଇ ବର ପ୍ରଦାନ କରନ୍ତୁ, ନା କ'ଣ न कामेनाथ तदप्यहं क्वचित् न जगदस्मा चरणाम्बुजासव मोत्तमान्तर्हृदयं क्वचित् विदत्स कर्णा युतैश्चिनुभवति ప్రభుత్వం కూడా దక్కనే కిచి నో కామైన ఆత పదవి అనుకోవచ్చు మరో అన్ని నుంచి దక్కనే భౌతిక భౌత ఉన్నత స్థితి రహించడానికి బ్రహ్మా పద ఇంద్ర పద ఈసూ మాగిపారు ధ్రువజీ మాగితే విరాట రాజ్య మాగితే తాపరే అవశ్య భగవాన్ దర్శన కళాపరే తాంకర కామన దూర అయ్యేలా చెప్పి ప్రభు మోర దక్కనే ప్రభు మోర కొన్ని కామనా నై ము చాహుచి ఆపణ భక్తి భక్తి ము ప్రవతాం తైమి ప్రసంగ ଏ ଚତୁର୍ଥ ସ୍କନ୍ଦ ନବମରେ ଆସିବ ତେଣୁ ପୃଥ୍ୱୀନାରାୟଣ କହୁଛନ୍ତି ପ୍ରଭୁ ମୋର ଅନ୍ୟ କିଛି କାମନା ନାହିଁ ନ କାମନା ନା ତଦପି ଆମେ ଖୋଜିବୁ ତାହେଲେ ତୁମର କ'ଣ କାମନା ଅଛି ନା ନ ଯେତେ ଦୁଷ୍ମ ଚରଣା ପୂଜା ସହ ଯେଉଁଠି ପ୍ରଭୁ ଆପଣଙ୍କର ପାଦପଦ୍ମର ଅମୃତ ପଦ୍ମର ଅମୃତ ଯେଉଁଠି ନାହିଁ ଚରଣା ପୂଜା ସହ ପାଦପଦ୍ମର ଅମୃତ କହିଲେ ଭଗବାନ କଥା କଥା ଅମୃତ ଭଗବାନ ପଦୁ ପଡ଼ୁଛି ମକରନ୍ଦ ଭଗବାନ ପାଦପଦ୍ମରୁ ଏଇ କଥା ଆସୁଛି କି ଭଗବାନ କଥା ହେଇଛି ଅମୃତ ତେଣୁ ପୃଥ୍ୱୀ ମହାରାଜ କହୁ ମୋର ଅନ୍ୟ କୌଣସି କାମନା ନାହିଁ ଯେଉଁଠି ଆପଣଙ୍କର ପାଦପଦ୍ମ ମଧୁ ନଥିବ ଅନ୍ୟତୃଷ୍ମ ଚରଣା ମୁଦାସ ହବ ମହତ୍ମାନଙ୍କ ହୃଦୟ ମୁଖ୍ୟଚ୍ୟୁତ ଭଗବାନ ପାଦପଦ୍ମ ମଧୁ ଆମେ କେମିତି ପ୍ରାପ୍ତ ହେବା ନା ମହତ୍ ବ୍ୟକ୍ତିମାନଙ୍କର ମୁଖ ପଦ୍ମରୁ ଏଇଟା ପ୍ରାପ୍ତ ହେବା ମହାତ୍ମା ଅନ୍ତର୍ହୃଦୟ ମୁଖଚ୍ୟୁତ ମହତ୍ ବ୍ୟକ୍ତିମାନେ ଯେଉଁ ଭଗବାନ କଥା କୁହନ୍ତି ତାଙ୍କ ମୁଖ ମାଧ୍ୟମରେ ତାଙ୍କର ସେ କଥା ଭଗବାନ ହୃଦୟରୁ ତାଙ୍କ ହୃଦୟରୁ ଆସେ ଯେଉଁଠି ଭଗବାନ ରହିଛନ୍ତି ଭଗବାନଙ୍କର ଡାଇରେକ୍ଟ ଆସେ ଭଗବାନ କଥା ଶବ୍ଦ ବ୍ରହ୍ମ ଏଇଟା ମହାତ୍ମାଙ୍କ ହୃଦୟ ମୁଖଚ୍ୟୁତ ବିଦର୍ଶ କରୁଣା ଯୁତ ହେଇଛି ମର ମେ ବର ମୋତେ ଏହି ବର ପ୍ରଦାନ କରନ୍ତୁ ଅୟୁତ କର୍ମ ଦିଅନ୍ତୁ ଅୟୁତ କର୍ମ ଆମେ ଦୁଇଟି କର୍ମ ଅଛି ଦୁଇଟି କର୍ମରେ କ'ଣ ଭଗବାନ କଥା ଶୁଣିବା ଏକ ଦଶ ହଜାର ଅୟୁତ କର୍ମ ପ୍ରଦାନ କରନ୍ତୁ କର୍ମ ମାଧ୍ୟମରେ ଆମେ ଭଗବାନ କଥା ଶ୍ରବଣ କରିବା ବର୍ତ୍ତମାନ ଭଗବାନଙ୍କ କଥା ସବୁଠି ଚାଲିଛି ବିଭିନ୍ନ ସ୍ଥାନରେ ଭଗବାନ କଥା ଚାଲିଛି କିନ୍ତୁ ଆମେ ଯେ ଆମେ ପାଖରେ ଯେତିକି ଶୁଣୁଛେ ଆମର କର୍ମର ଶକ୍ତି ରହିଛି ଆମେ ସେତିକି ଶୁଣିପାରୁଛେ ବହୁତ ମାନେ ଭଗବାନଙ୍କର ଭକ୍ତମାନେ ଭଗବାନ ଗୁଣଗାନ କରୁଛନ୍ତି ତେଣୁ ଭଗବାନ ସେ ବରକୁ ପ୍ରଦାନ କଲେ ପୃଥ୍ୱୀ ମହାରାଜଙ୍କୁ ଅୟୁତ କର୍ଣ୍ଣ ପ୍ରଦାନ କଲେ ଅୟୁତ କର୍ଣ୍ଣ କହିଲେ ତାଙ୍କର ଶରୀରରେ ଦଶ ହଜାର କର୍ଣ୍ଣ ହେଇଗଲା ତା ନୁହଁ ସେଇ ଦୁଇଟି କର୍ଣ୍ଣରେ ସେ ଅୟୁତ କର୍ଣ୍ଣର ଶକ୍ତି ଲାଭ କଲେ ତେଣୁ ଆମର ଜଣେ ଆଚାର୍ଯ୍ୟ କହୁଥିଲେ ଯଦିଓ ସେ ଅୟୁତ କର୍ଣ୍ଣ ଲାଭ କଲେ ଭଗବାନ କଥା ଶୁଣିବା ପାଇଁ ଯେଉଁ ଭାବରେ ଅୟୁତ କର୍ଣ୍ଣ ରହିଛି ଭୌତିକ କଥା ମଧ୍ୟ ସେଇଭଳିଆ ଆସିବ ସେ କର୍ଣ୍ଣରେ ନା ନା ଭୌତିକ କଥା ଆସିବ ନାହିଁ କେବଳ ଭଗବାନ କଥା ସେ ଶୁଣିବେ ଶ୍ରବଣ କରିବେ ଏବର ସେ ଭଗବାନ ପ୍ରଦାନ କରିଥାନ୍ତି ତେଣୁ ଇନ୍ଦ୍ର ଯେତେବେଳେ ଅନ୍ୟମାନେ ଯେତେବେଳେ ଯଜ୍ଞ କରନ୍ତି ସେ ଭୟ କରିଯାଆନ୍ତି ଏଠି କହିବ କିଙ୍ଗ ଇନ୍ଦ୍ର ଅଳ୍ପ ବିଜୟୀ ତାଙ୍କର ଅଳ୍ପ ଶକ୍ତି ରହିଛି ତେଣୁ ସେ ସବୁବେଳେ ଭୟଭୀତ ହେଇକି ରହୁଛନ୍ତି ଏବଂ ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି ଆମର ଭାଗବତରେ ଯେ ଯେତେବେଳେ ନରନାରାୟଣ ନରନାରାୟଣ ଋଷି ଯେତେବେଳେ ତପସ୍ୟା କରି ଯାଇଥିଲେ ଇନ୍ଦ୍ର ମଧ୍ୟ ଭୟ କରିଗଲେ ତେଣୁ ସେ କାମଦେବ ଏବଂ ଅସରମାନଙ୍କୁ ପଠାଇଲେ ନରନାରାୟଣଙ୍କ ଋଷିରେ ଯେଉଁ ତପସ୍ୟା କରୁଛନ୍ତି ସେଥିରେ ବାଧା ଦେବା ପାଇଁ ପଠାଇଥିଲେ ଏ ଅସରମାନେ ଭଗବାନଙ୍କର କ'ଣ ବାଧା ପୂଜାଇବେ ବାଧା ପ୍ରଦାନ କରି ଭଗବାନଙ୍କର କାମ ଭାବ କ'ଣ ଜାଗ୍ରତ କରିବେ ଭଗବାନ ତାଙ୍କର ଗୁରୁ ବା ତାଙ୍କ ଜଙ୍ଗୁରୁ ଅପସରାମାନଙ୍କୁ ସୃଷ୍ଟି କଲେ ଏବଂ ଶ୍ରେଷ୍ଠ ଅପସର ହେଉଛନ୍ତି ଉର୍ବଶୀ ତାଙ୍କର ଗୁରୁରୁ ଯାହା ଥିଲେ ତାଙ୍କ ନାମ ହେଲା ଉର୍ବଶୀ ଏବଂ ସେ ଉର୍ବଶୀ ପ୍ରଦାନ କରି ସେ କାମ ଦେବୁ କାରଣ ନିଅ ଏଇଟା ତୁମେ ଇନ୍ଦ୍ରକୁ ଉପହାର ଦେବ ତାଙ୍କୁ ନେଇ ଉପହାର ଦେବ ତେଣୁ କାମଦେବ ଭୟ କରିଗଲେ ଭଗବାନ ପାଖରେ ତେଣୁ ସେ ତାଙ୍କର ଶରଣାଙ୍କୁ ନେଇ ସେ ଉର୍ବଶୀକୁ ନେଇକି ପ୍ରଦାନ କଲେ ଇନ୍ଦ୍ରକୁ ପ୍ରଦାନ କଲେ ଇନ୍ଦ୍ର ସେ ଗୋଟେ ଭୟ ଦେଇକି ରହୁଛନ୍ତି ସେଥିପାଇଁ ଭାଗବତରେ ଗୋଟେ ଶ୍ଳୋକ ଅଛନ୍ତି ପ୍ରସିଦ୍ଧ ଶ୍ଳୋକ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି ଯେ ତୃତୀୟ ଅଧ୍ୟାୟରେ ଭଗବାନ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଭଗବାନଙ୍କୁ ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି କାହିଁକିନା ସୌମ୍ୟକାଦ୍ରଶୀ ଯେଉଁ ଛଅଟି ପ୍ରଶ୍ନ ପଚାରିଥିଲେ ତା'ଦେହରୁ ଇଏ ଗୋଟିଏ ପ୍ରଶ୍ନ ଥିଲା ବିଭିନ୍ନ ଅବତାରମାନ ବିଷୟରେ କୁହନ୍ତି। ଅବତାରମାନ ବିଷୟରେ ଶୁଣିଲେ ଆମେ ଜାଣିବା କିଏ ଭଗବାନ, ନ ଶୁଣିଲେ ଆମେ ଜାଣିପାରିବା ନାହିଁ ଭଗବାନ କିଏ। ଯିଏ କହିବେ ଇଏ ଭଗବାନ, ଆମେ ଗ୍ରହଣ କରିଦେବା ଏଇ ଭଗବାନ ବୋଲି। କିନ୍ତୁ ଯଦି ଆମେ ଶାସ୍ତ୍ର ବିଷୟରେ ଜାଣିଥିବା, ସାଧୁଙ୍କଠାରୁ ଶୁଣିଥିବା ଭଗବାନ କିଏ, ଅବତାର କିଏ, ତାହେଲେ ଆମେ ଜାଣିବା ନା ନାହିଁ ଇଏ ଅବତାର ନୁହଁ ବୋଲି ଆମେ ଜାଣିପାରିବା। ତେଣୁ ଅବତାର ବିଷୟରେ କହୁଛନ୍ତି, 22 ଅବତାର ବିଷୟରେ କହିଛନ୍ତି। ପ୍ରଥମ ସ୍ଥାନ ତୃତୀୟ ଅଧ୍ୟାୟରେ ସୁଦର୍ଶନୀ 22 ଅବତାର ବିଷୟରେ କହିଛନ୍ତି ଏବଂ 20 ଅବତାର ଉପରେ କୃଷ୍ଣ କହିଲେ। 19 ଅବତାର ହେଉଛନ୍ତି ଭଗବାନ ବଳରାମ ବଳଦେବ ଏବଂ 20 ଅବତାର ହେଉଛନ୍ତି ଭଗବାନ କୃଷ୍ଣ। ତେଣୁ ଲୋକମାନେ ଭାବିବେ କୃଷ୍ଣ ଜଣେ ଅବତାର, କାରଣ ସୁଦର୍ଶନୀ କହୁଛନ୍ତି ଆଗରେ ବର୍ଣ୍ଣନା କରାଯାଇଛି। ତେଣୁ ସୁଦର୍ଶନୀ ଯଦିଓ କହିଦେଲେ ତାଙ୍କର ଚିନ୍ତା କରିଗଲା ଯେ ମୁଁ ଭଗବାନ କୃଷ୍ଣଙ୍କ ଅବତାର ବିଷୟରେ କହିଦେଲି, ତେଣୁ ସେ ତାକୁ ସ୍ପଷ୍ଟୀକରଣ କଲେ। କାହା କେତେଜଣ ପଚାରନ୍ତି ଯେ କୃଷ୍ଣ ଅବତାର ବୋଲି କାହିଁକି ଜୟଦେବ ସେ କହିନାହାନ୍ତି, ଦଶ ଅବତାରରେ କୃଷ୍ଣ ଅବତାର ବୋଲି କହିନାହାନ୍ତି, ସେ ପଚାରନ୍ତି କୃଷ୍ଣ ଅବତାର ନୁହନ୍ତି, କୃଷ୍ଣ ଭଗବାନ ନୁହନ୍ତି ବୋଲି ସେ କହିଦିଅନ୍ତି। କିନ୍ତୁ ଜୟଦେବ ଗୋସ୍ୱାମୀ ଯେଉଁ କହିଛନ୍ତି ଦଶ ଅବତାର, ସେଥିରେ ସେ କହୁଛନ୍ତି କ'ଣ, ପ୍ରତି ଅବତାର ବିଷୟରେ ପରେ ଅନ୍ତିମରେ କହୁଛନ୍ତି କ'ଣ, କେଶବ ଧୃତ ମୀନ ଶରୀର କେଶବ, ଭଗବାନ କେଶବ ଶବ୍ଦ କୁହାଯାଉଛି କାହିଁକି, କେଶବ ଶବ୍ଦର ଅର୍ଥ ହେଉଛି କେଶ କହିଲେ ବହୁତ ସୁନ୍ଦର, କେଶ କେଶ ତ ରହିଛି ଆମେ କେଶ, କେଶ ବହୁତ ସୁନ୍ଦର ଯାହାର କେଶ କେଶବ ଭାବ। ଆଉ ଗୋଟେ ଅର୍ଥ ହେଉଛି କେଶବ ଅର୍ଥ, କ'ଣ ଅର୍ଥ ହେଉଛି ବ୍ରହ୍ମା, ଈଶ୍ୱର ଅର୍ଥ ହେଉଛନ୍ତି ଶିବଜୀ, ଯେଉଁ ବ୍ରହ୍ମା ଶିବ ଯାହାଙ୍କର ବର୍ଷ ସିଏ ହେଉଛନ୍ତି କେଶବ, କେଶବ ଯାହାଙ୍କ ବର୍ଷରେ ଅଛନ୍ତି ସିଏ ହେଉଛନ୍ତି ଭଗବାନ କୃଷ୍ଣ। ତେଣୁ ସୁଧ ଗୋସ୍ୱାମୀ ସେଟା ସ୍ପଷ୍ଟୀକରଣ ଦେଲେ, ତେଣୁ ଏତେ ଚାନ୍ସ କଳାପୁଂସ କୃଷ୍ଣ ହେତୁ ଭଗବାନ ସ୍ୱୟଂ। ହେ ସ୍ୱର୍ଣ୍ଣକାଳୀ ଋଷିମାନେ, ମୁଁ ଆପଣ ଯେଉଁ ବିଭିନ୍ନ ଅବତାର ବିଷୟରେ କହିଲି, ଏ ଅବତାର ତ ବହୁତ ରହିଛନ୍ତି ଆମେ କହିବା ବର୍ଣ୍ଣନା କରିହେବ ନାହିଁ, କିନ୍ତୁ ଏତିକି ଜାଣ ଏସବୁ ଯେଉଁ ବିଭିନ୍ନ ଅବତାର ଅଛନ୍ତି କିଏ ଭଗବାନଙ୍କର ଅଂଶ, ଏତେ ଚାନ୍ସ କଳା ବା କିଏ ଅଂଶର ଅଂଶକୁ କଳା ବୋଲି କୁହାଯାଉଛି। ଭଗବାନଙ୍କର ବିସ୍ତାରକୁ ହେଉଛନ୍ତି ଅଂଶ ବୋଲି କୁହାଯାଉଛି ଏବଂ ସେହି ବିସ୍ତାରଙ୍କର ବା ସେହି ଅଂଶଙ୍କର ଯେଉଁ ବିସ୍ତାର ହେଉଛନ୍ତି ସବୁ କଳା ବୋଲି କୁହାଯାଉଛି। ତେଣୁ ବିଭିନ୍ନ ଅବତାର ଯେଉଁ ରହୁଛନ୍ତି କିଏ ହେଉଛନ୍ତି ଭଗବାନଙ୍କର ଅଂଶ, କିଏ ହେଉଛନ୍ତି ଭଗବାନଙ୍କର କଳା। କିନ୍ତୁ କୃଷ୍ଣ ହେତୁ ଭଗବାନ ସ୍ୱୟଂ, ସେଥିପାଇଁ ଆମର ଏ ଯେଉଁ ସଂସ୍ଥା ରହିଛି, ଆମ ସଂସ୍ଥାର ନାମ ହେଉଛି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ। ତେଣୁ ଆମେରିକାରେ ପ୍ରଭୁପାଦ ମହାରାଜ ଯାଇଥିଲେ, ସେତେବେଳେ 1966 ମସିହାରେ ଏହି ସଂସ୍ଥା ଗଠିତ ହେଲା, ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ କୃଷ୍ଣ କନସିୟସନେସ୍। ତେଣୁ ଯେତେବେଳେ ଏହି ସଂସ୍ଥାର ନାମକରଣ ହେବା ପାଇଁ ଚାଲୁଥିଲା, ଆଲୋଚନା ଚାଲିଥିଲା, ପ୍ରଭୁପାଦ ମହାରାଜ ତାଙ୍କ ଶିଷ୍ୟମାନଙ୍କ ଭିତରେ ଆଲୋଚନା ଚାଲିଥିଲା, ସେତେବେଳେ ତାଙ୍କ ଶିଷ୍ୟମାନେ ଜଣେ କହିଲେ, କହିଲେ ପ୍ରଭୁପାଦ ମହାରାଜ ଏଇ ଯେଉଁ ଆମର ଏଇ ସଂସ୍ଥାକୁ ଯଦି କୃଷ୍ଣ କନସିୟସନେସ୍ କହିବା, କୃଷ୍ଣ ବୋଲି କହିବା, ତାହେଲେ ଲୋକମାନେ ଭାବି ହେଉଛନ୍ତି ହିନ୍ଦୁ ସଂସ୍ଥା। ପ୍ରଭୁପାଦ ମହାରାଜ କହିଲେ, ସେମାନେ କହୁଥିଲେ ଆମେ ଏଇଟା ଗଡ୍ କନସିୟସନେସ୍ କହିବା, ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ ଗଡ୍ କନସିୟସନେସ୍, ଇସ୍କନ ଇସ୍କନ ଇସ୍କନ। ତେଣୁ ପ୍ରଭୁପାଦ ମହାରାଜ କହିଲେ ଗଡ୍ କନସିୟସନେସ୍ କହିଲେ ଲୋକମାନେ ବୁଝିବେ ଭଗବାନ କିଏ ଜାଣିନାହାନ୍ତି ଲୋକମାନେ, ଯାହାକୁ ତାଙ୍କୁ ଭଗବାନ ବୋଲି କହିଦେବେ। କିନ୍ତୁ କୃଷ୍ଣ କନସିୟସନେସ୍ କହିଲେ କୃଷ୍ଣ ହେଉଛନ୍ତି କୃଷ୍ଣ ହେତୁ ଭଗବାନ ସ୍ୱୟଂ, ପ୍ରଭୁପାଦ ମହାରାଜ ଏହି ଶ୍ଳୋକଟି କହିଥିଲେ, ଏତେ ଚାଂସ କଳାପୁଂସ କୃଷ୍ଣ ହେତୁ ଭଗବାନ ସ୍ୱୟଂ। ଏବଂ ସେହି ଶ୍ଳୋକରେ ଗୋସ୍ୱାମୀ କହୁଛନ୍ତି ଇନ୍ଦ୍ରାହାରୀ ବ୍ୟାକୁଳ ଲୋକମ, ଏଇ ଇନ୍ଦ୍ର କଥା ଆସୁଛି ସେଠି, ଇନ୍ଦ୍ର ଯଦିଓ ଦେବତାମାନଙ୍କ ଶ୍ରେଷ୍ଠ ଦେବତାଙ୍କ ଦେବରାଜ, ସେ ଦେବତାମାନଙ୍କ ରାଜା, 33 ଦେବତା ଅଛନ୍ତି, ତାଙ୍କ ରାଜା ହେଉଛନ୍ତି ଇନ୍ଦ୍ର, ବ୍ରହ୍ମା ବରୁଣ ଇନ୍ଦ୍ର ମୃତ ଏମାନେ ସବୁ ବହୁତ ଦେବତାମାନେ ଅଛନ୍ତି, ଅନେକ ଦେବତାମାନେ ଅଛନ୍ତି, କିନ୍ତୁ ତାଙ୍କ ରାଜା ହେଉଛନ୍ତି ଇନ୍ଦ୍ର ଶ୍ରେଷ୍ଠ। କିନ୍ତୁ ତାଙ୍କର ଶତ୍ରୁ ରହିଛି ଇନ୍ଦ୍ରାହାରୀ ବ୍ୟାକୁଳ ଲୋକମ, ତାଙ୍କର ଶତ୍ରୁମାନେ କି ଅସୁରମାନେ, ଇନ୍ଦ୍ରାହାରୀ ବ୍ୟାକୁଳ ଯେତେବେଳେ ଶତ୍ରୁମାନଙ୍କ ଭୟରେ ଅସୁରମାନଙ୍କ ଭୟରେ ଦେବତାମାନେ ଭଗବାନଙ୍କ ସ୍ମରଣରେ ଯାଆନ୍ତି, ତେଣୁ ଭଗବାନ ବିଭିନ୍ନ ସମୟରେ ଆବିର୍ଭାବ ହୋଇ ଇନ୍ଦ୍ରାହାରୀ ବ୍ୟାକୁଳ ଲୋକମ ମୃଳୟନ୍ତି ଯୁଗେ ଯୁଗେ, ଭଗବାନ ଇନ୍ଦ୍ରକୁ ରକ୍ଷା କରନ୍ତି, ଦେବତାମାନଙ୍କୁ ରକ୍ଷା କରନ୍ତି, ହରିତ୍ରାଣାୟ ସାଧୁନା ବିନାଶାୟ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସଭବାମୀ ଯୁଗେ, ଭଗବାନ ଯେଉଁ ଆସନ୍ତି ପ୍ରତି ଯୁଗରେ ଆସନ୍ତି, ସତଯୁଗରେ ଆସିଥିଲେ, ତେତା ଯୁଗରେ ଆସିଥିଲେ, ଦ୍ୱାପର ଯୁଗରେ ଆସିଛନ୍ତି ଏବଂ କଳିଯୁଗରେ ମଧ୍ୟ ଆସିଛନ୍ତି, ଆସିବେ, ପ୍ରତିଯୁଗରେ ଆସିବେ। କିନ୍ତୁ ପ୍ରତିଯୁଗରେ ଆସିଲେ ମଧ୍ୟ ଭଗବାନଙ୍କର ଗୋଟିଏ ନାମ ଚତୁର୍ଯୁଗୀ ନୁହଁ, ଭଗବାନଙ୍କ ଗୋଟିଏ ନାମ ହେଉଛି ତ୍ରିଯୁଗ। କାହିଁକି ନା କଳିଯୁଗରେ ଯେଉଁ ଭଗବାନ ଆସିବେ ସିଏ ପ୍ରକାଶ ଭାବରେ ଆସିବେ ନାହିଁ, ସେ କହିବେ ନାହିଁ ଯେ ମୁଁ ଭଗବାନ ବୋଲି, ସିଏ ଛନ୍ନ ରୂପରେ ଆସିବେ, ଛଦ ରୂପରେ ଆସିବେ। ଯଦିଓ ଭଗବାନ ସେ ଭକ୍ତ ରୂପରେ ଆସିବେ, ଏହା ଦିଗରାଜ ମହାପ୍ରଭୁ ଯଦିଓ ଭଗବାନ, କିନ୍ତୁ ସେ କେବେ ନିଜକୁ ଭଗବାନ ବୋଲି କହିନାହାନ୍ତି, ସେ ନିଜକୁ ଭଗବାନ ଭକ୍ତ ବୋଲି କହିଛନ୍ତି। ଏବଂ କେମିତି ଜଣେ ଭଗବାନ ଭକ୍ତି କରିବେ ସେଇଟା ସେ ଶିକ୍ଷା ଦେଇଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଭଗବାନ ଯେମିତି ଭକ୍ତି କରିବାକୁ ହୁଏ, ନିଜେ ଭଗବାନ ଭକ୍ତ ରୂପରେ ଆସି ସେଟା ଶିକ୍ଷା ଦେଉଛନ୍ତି। କଳିଯୁଗର ଯେଉଁ ଯୁଗ ଧର୍ମ ଭଗବାନ ନାମ କୀର୍ତ୍ତନ, ବର୍ତ୍ତମାନ ଆମର ନାମ କୀର୍ତ୍ତନ ଚାଲିଛି, ଯଜ୍ଞ ଚାଲିଛି, ଏ ସଂକୀର୍ତ୍ତନ ଯଜ୍ଞ ଇସ୍କନ ମାଧ୍ୟମରେ ଏହି ସଂକୀର୍ତ୍ତନ ଯଜ୍ଞ ସାରା ପୃଥିବୀରେ ପ୍ରଚାର ହେଉଛି। ତେଣୁ ଏଥିରେ କୁହାଗଲା ଯେ ଇନ୍ଦ୍ରଙ୍କର କ'ଣ ଶକ୍ତି ରହିଛି। ଇନ୍ଦ୍ର ଯେତେବେଳେ ଆମ ଭୟରେ ଭୟଭୀତ ହେଇଯାଉଛନ୍ତି, ସେ ଯାଇ ଦେବତାମାନଙ୍କ ଶରଣରେ ଯାଉଛନ୍ତି, ଭଗବାନଙ୍କ ଶରଣରେ ଯାଉଛନ୍ତି, ତାଙ୍କର କ'ଣ ଶକ୍ତି ଅଛି? କିମ୍ ଅଳ୍ପ ବିଦ୍ୟେ ବି କୁହାଗଲା, କିମ୍ ଇନ୍ଦ୍ରେଣା ଅଳ୍ପ ବିଦ୍ୟେଣ, ଇନ୍ଦ୍ରଙ୍କର ତ ବହୁତ କମ୍ ଶକ୍ତି ରହିଛି। ବ୍ରହ୍ମା ଶିବ ଯେଉଁ ରହିଛନ୍ତି, ହରି ଯେଉଁ ରହିଛନ୍ତି, ସେଠି ଇନ୍ଦ୍ରଙ୍କର କଥା କ'ଣ କହିବ, ତାଙ୍କର ତ ଖୁବ୍ କମ୍ ଶକ୍ତି। କିମ୍ ଇନ୍ଦ୍ରେଣ ଅଳ୍ପ ବିଦ୍ୟେଣ, ବ୍ରହ୍ମଣା ବା ତପସ୍ୟତା, ଆଉ ବ୍ରହ୍ମାଙ୍କ ସବୁବେଳେ ତପସ୍ୟା କରି ହେଉଛନ୍ତି, ସିଏ ଆଉ ଆପଣଙ୍କର କ'ଣ ପ୍ରତିଦ୍ୱନ୍ଦ୍ୱୀ କରିବେ, ଆପଣଙ୍କ ସହିତ କ'ଣ ଯୁଦ୍ଧ କରିବେ। ତେଣୁ ଆପଣଙ୍କର କୌଣସି ଭୟ କରିବାର କାରଣ ନାହିଁ, ଚିନ୍ତା କରିବାର କାରଣ ନାହିଁ। ରାଜନ ଆମେ ବର୍ତ୍ତମାନ ଆପଣ ଖାଲି ଅନୁମତି ଦିଅନ୍ତୁ, ଆମେ ବର୍ତ୍ତମାନ ଯିବୁ ଯେଉଁଠି ହରିଙ୍କର ସବୁ କାର୍ଯ୍ୟ ରହୁଛି, ଭଗବାନ ବିଷ୍ଣୁଙ୍କର ଯେଉଁମାନେ ବ୍ରାହ୍ମଣ ଗାଭୀମାନେ, ଏମାନେ ସବୁ ଗାଭୀମାନଙ୍କର ଯେଉଁ କ୍ଷୀରରୁ ଯେଉଁ ଦୁଗ୍ଧ ହେଉଛି, ଏ ଦୁଗ୍ଧରୁ ଯେଉଁ ଘିଅ ହେଉଛି, ଏହି ଘିଅରେ ହୋମ କରି ଆପଣ କ'ଣ ବିଷ୍ଣୁଙ୍କର ତାଙ୍କର ଶକ୍ତି ବୃଦ୍ଧି ପାଉଛି। ବ୍ରାହ୍ମଣମାନେ ଏସବୁ କରୁଛନ୍ତି, ଭକ୍ତମାନେ ଯୋଗୀମାନେ ଏସବୁ କରୁଛନ୍ତି, ଆମେ ତାଙ୍କୁ ସବୁ ହତ୍ୟା କରିବା। ଏବଂ ଏଇ ଯେଉଁ ଗାଭୀମାନଙ୍କୁ ଏମାନଙ୍କୁ ମଧ୍ୟ ହତ୍ୟା କରିବା। ଏବଂ ଆପଣ ଯେଉଁ ଶୁଣିଲେ ଯେ ଦୁର୍ଗାଦେବୀ କହିଲେ ତାଙ୍କର ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମ ନେଇଛନ୍ତି, ଦଶ ଦିନରୁ କମ୍ ବା ଉର୍ଦ୍ଧ ଏତେ ସବୁ ଶିଶୁ ଅଛନ୍ତି, ସବୁଙ୍କୁ ହତ୍ୟା କରିଦେବ। ଆପଣ କେଉଁଠି ଭୟ କରିବାର କାରଣ ନାହିଁ, ଆପଣ ନିର୍ଭୟ ହେଇଯିବେ। ଏଇଭଳି ଭାବରେ ଯେତେବେଳେ ମନ୍ତ୍ରୀମାନେ ଉପଦେଶ ଦେଲେ, ତେଣୁ କଂସଙ୍କର ଯେଉଁ ବୁଦ୍ଧି ଥିଲା ସେ ପରିବର୍ତ୍ତିତ ହୋଇଗଲା। ଯେଉଁ ଭୟ କରୁଥିଲେ ମୋର ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମ ନେଇ ସାରିଲେଣି, ମୋତେ ହତ୍ୟା କରିବେ, ବର୍ତ୍ତମାନ ତାଙ୍କ ଭୟ ଚାଲିଗଲା, କିଛି ସମୟ ପାଇଁ ଭୟ ଚାଲିଗଲା। ମନ୍ତ୍ରୀମାନଙ୍କ କଥା ଶୁଣି ବଢ଼ିଆ କଥା ବୋଲି କହୁଛନ୍ତି, ମୋର ବୁଦ୍ଧି କୁଆଡ଼େ ହଜିଯାଇଥିଲା, ଏମାନେ ତ ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି, ଏମାନେ ମୋତେ ବଢ଼ିଆ ବୁଦ୍ଧି ଦେଉଛନ୍ତି। ତେଣୁ ଅସତ ସମୟ ପ୍ରଭାବରେ ଏଇଭଳି ଭାବରେ ଅସତ୍ୟରେ ସତ୍ୟ କରି ମାନି, ଅସତ୍ୟକୁ ସେମାନେ ସତ୍ୟ କରିକି ମାନୁଛନ୍ତି, ସତ୍ୟକୁ ଅସତ୍ୟ ବୋଲି ଭାବୁଛନ୍ତି, ଭଗବାନଙ୍କୁ ଗ୍ରହଣ କରୁନାହାନ୍ତି। ଏ ଭୌତିକ ଜଗତକୁ ଭାବୁଛନ୍ତି ଏଇଟାକୁ ଶ୍ରେଷ୍ଠ, ମାୟା ମାୟା ଜଗତ ଭାବୁଛନ୍ତି ପ୍ରକୃତ ଜଗତ, ଆଉ ପ୍ରକୃତ ଜଗତକୁ ଭାବୁଛନ୍ତି ମିଥ୍ୟା ବୋଲି, ଅସତ୍ୟରେ ସତ୍ୟ କରି ମାନି। ତେଣୁ କଂସ ଯେତେବେଳେ ମନ୍ତ୍ରୀମାନଙ୍କ କଥା ଶୁଣିଲା ବହୁତ ଆନନ୍ଦିତ ହୋଇଗଲା, କାରଣ ସେ ଭୟ କରି ରହୁଥିଲା, ବହୁତ ବର୍ଷ କାଳ ସେ ଭୟ କରିକି ରହିଛି। ବର୍ତ୍ତମାନ ମନ୍ତ୍ରୀମାନେ ଯେଉଁ ସୁନ୍ଦର କଥା କହୁଛନ୍ତି, ସେ ଭାବୁଛନ୍ତି ଠିକ୍ କଥା ତ କହୁଛନ୍ତି ମନ୍ତ୍ରୀମାନେ, କିଛି ଭୁଲ କହୁନାହାନ୍ତି, ଯୁକ୍ତିଯୁକ୍ତ କଥା କହୁଛନ୍ତି। ହରି ହରିଙ୍କ ପାଖରେ ଭୟ କରିବାର କ'ଣ ଅଛି, ହରି ତ ଏକାନ୍ତରେ ରହୁଛନ୍ତି, ଲୁଚିକି ରହୁଛନ୍ତି, ସମସ୍ତଙ୍କ ହୃଦୟ ଭିତରେ ରହିଛନ୍ତି, ସେ କ'ଣ ଆସିବେ କଥା କରିବେ ଯୁଦ୍ଧ କରିବେ ତାଙ୍କ ଭୟ କରିବେ ପାଇଁ, ଆଉ ବ୍ରହ୍ମା ସେ ତ ସବୁବେଳେ ତପସ୍ୟା କରୁଛନ୍ତି, ଆଉ ଶିବଜୀ ସେ ତ ବଣ ଭିତରେ ରହିଛନ୍ତି, ଆଉ ଇନ୍ଦ୍ରଙ୍କର କ'ଣ ଶକ୍ତି ରହିଛି, ସେ ତ ସବୁବେଳେ ଯାଇ ଭଗବାନ ଶରଣରେ ଯାଉଛନ୍ତି। ତେଣୁ ପ୍ରକୃତରେ ମୋର କୌଣସି ଭୟ କରିବାର କାରଣ ନାହିଁ। ତେଣୁ ମନ୍ତ୍ରୀମାନେ ଏଇ ଭୟ ଉପଦେଶ ଦେଲେ, କଂସର ଭୟ ଦୂର ହୋଇଗଲା। ତାପରେ ଅବଶ୍ୟ ପୁଣି ଭୟ ଆସିବ, କାରଣ ଭୟଂ ବିଦ୍ୟା ବିନିବେଶ ପଶ୍ଚାତ, ଯେତେଦିନ ପର୍ଯ୍ୟନ୍ତ ଆମେ ଭଗବାନଙ୍କଠାରୁ ଦୂରେଇ ରହିଯାଇଛେ, ଅଭିନିବେଶ ଆମର ଭଗବାନଙ୍କଠାରୁ ନାହିଁ, ଦ୍ୱିତୀୟ ଅଭିନିବେଶ ହୋଇଯାଇଛି, ସେତେଦିନ ପର୍ଯ୍ୟନ୍ତ ଭୟ ରହିବ। ଭୟଂ ବିଦ୍ୟା ବିନିବେଶ ପଶ୍ଚାତ ଈଶାଦ ପ୍ରତ୍ୟ ବିପର୍ଯ୍ୟୟ ସ୍ମୃତି, ଆମର ସ୍ମୃତିର ବିପର୍ଯ୍ୟୟ ହୋଇଯାଇଛି, ଆମେ ଭଗବାନ ଭୁଲି ଯାଇଛେ, ସେଇଥିପାଇଁ ଆମେ ସବୁବେଳେ ଭୟ ଭୟଗ୍ରସ୍ତ ହେଇକି ରହୁଛେ। ବିପଦ ଅଛନ୍ତି ତନ୍ମୟାତ ବୁଦ୍ଧା ଭଗେତମ ଭକ୍ତିକ ଏସମ ଗୁରୁଦେବତାତ୍ମା। ଯେଉଁମାନେ ଗୁରୁଙ୍କର ଶରଣରେ ଯାଇ ତାଙ୍କୁ ନିଜର ପ୍ରିୟ ବୋଲି ଭାବି, ତାଙ୍କ ନିଜର ଦେବତା ବୋଲି ଭାବି, ତାଙ୍କ ନିଜର ଆତ୍ମା ବୋଲି ଭାବି ତାଙ୍କ ଶରଣରେ ଯାଇଛନ୍ତି, ଏହିଭଳି ଭାବରେ ସେମାନେ ଭଗବାନଙ୍କ ଶରଣରେ ଯାଇଛନ୍ତି, ସେମାନେ ଭୟମୁକ୍ତ ହେବେ, ସେମାନେ ଅଭୟତା ପ୍ରାପ୍ତ ହେବେ। ନହେଲେ ତଥାକଥିତ ଯେଉଁ ଅସୁରମାନଙ୍କର ଯେଉଁ ବୁଦ୍ଧି ଏଇ ମନ୍ତ୍ରୀମାନେ ଦେଉଛନ୍ତି, ଏ ବୁଦ୍ଧି ଦ୍ୱାରା ଏ ବୁଦ୍ଧି ସମସ୍ତ ପ୍ରକୃତରେ ଭୌତିକ ଜଗତର ବୁଦ୍ଧି ହେଉଛି। ଏଇଟା ଭୌତିକ ଜଗତରେ କେହି ଏ ବୁଦ୍ଧି ଦିଅନ୍ତି ନାହିଁ ଯେ ନାହିଁ ତ ଭଗବାନ ମାନଙ୍କର ଶରଣରେ ଯାଉ, କାରଣ ସେମାନେ ଜାଣିନାହାନ୍ତି ସେସବୁ। ତେଣୁ ଏ ଭୌତିକ ଜଗତର ବୁଦ୍ଧି ଏ ମନ୍ତ୍ରୀମାନେ ଦେଉଛନ୍ତି, ଭୌତିକ ଜଗତର ବୁଦ୍ଧି ଭୌତିକ ବୁଦ୍ଧି ଦେଉଛନ୍ତି। ଭୌତିକ ବୁଦ୍ଧିରେ ସେମାନେ ବହୁତ ବୁଦ୍ଧିମାନ ହେଇଯାଇପାରନ୍ତି, ବହୁତ ନୋବେଲ ପ୍ରାଇଜ୍ ପାଇପାରନ୍ତି, ବହୁତ ଯଶ ପ୍ରାପ୍ତ ହେଇପାରନ୍ତି, ବହୁତ ପ୍ରଶଂସା ପ୍ରାପ୍ତ ହେଇପାରନ୍ତି, କିନ୍ତୁ ଏ ବୁଦ୍ଧି ଦ୍ୱାରା ଆମର ପ୍ରକୃତ ମଙ୍ଗଳ ସାଧିତ ହେବ ନାହିଁ, ଯେମିତି କଂସର ପ୍ରକୃତ ମଙ୍ଗଳ ସାଧିତ ହେଇପାରିଲା ନାହିଁ। ମନ୍ତ୍ରୀମାନଙ୍କ କଥା ବିଶ୍ୱାସ କରି ଯଦି ଦେବ ଦୁର୍ଗାଦେବୀଙ୍କ କଥା ବିଶ୍ୱାସ କରିଥାନ୍ତା ତାହେଲେ ହେଉଛି ତା'ର ମଙ୍ଗଳ ହେଇଯାଇପାରିଥାନ୍ତା, କିନ୍ତୁ ସେ ମନ୍ତ୍ରୀମାନଙ୍କ କଥାରେ ବିଶ୍ୱାସ କରି ଯେଉଁ କାର୍ଯ୍ୟ କଲା ତା'ର ପ୍ରକୃତ ମଙ୍ଗଳ ସାଧିତ ହେଲା ନାହିଁ। ଭଗବାନ ନିଜେ ଆସି ତାକୁ ହତ୍ୟା କରିବେ, ଏଇଟା ବର୍ଣ୍ଣନା କରାଯିବ ଦଶମ ସ୍କନ୍ଧ ତେୟାଳିଶ ଅଧ୍ୟାୟରେ। ତେୟାଳିଶ ଅଧ୍ୟାୟରେ ଭଗବାନ ବୃନ୍ଦାବନରୁ ଫେରିବେ ମଥୁରାକୁ, ଭଗବାନ ଯେଉଁ ଚାଲିଗଲେ ବୃନ୍ଦାବନରୁ ମଥୁରାକୁ, ମଥୁରାରୁ ବୃନ୍ଦାବନରୁ ଚାଲିଗଲେ, ଯେଉଁଦିନ ଜନ୍ମ ହେଇଥିଲେ ସେଇ ଅର୍ଦ୍ଧରାତ୍ରିରେ ଚାଲିଗଲେ, ଜନ୍ମାଷ୍ଟମୀ ଦିନ ସେଥିରେ ଯାଇଥିଲେ। ତେଣୁ ବୃନ୍ଦାବନରେ ନନ୍ଦ ଉତ୍ସବ ଆରମ୍ଭ ହେଲା, ଏବଂ ଛୋଟ ପିଲାଦିନରୁ ଆରମ୍ଭ କରି ଏଗାର ବର୍ଷ କାଳ ବୃନ୍ଦାବନରେ ଲୀଳା କରିବେ। ତାପରେ ଦେବତାମାନଙ୍କର ଭୟ ପଡ଼ିଯିବ, ଭୟ ହେଇଯିବ, ଏମିତି କଂସ ତ ଆଉ ଭଗବାନ ତ କେତେବେଳେ ବଧ କରିବେ, କଂସ କେବେ ବଧ କରିବେ। ତେଣୁ ନାରଦ ପଠେଇବେ, ନାରଦକୁ ଯାଇକି କହିବେ କଂସକୁ, ଦେଖନ୍ତୁ ତୁମର ଶତ୍ରୁ ଅଛନ୍ତି ସେଇ ଯିଏ ନନ୍ଦଙ୍କର ପୁତ୍ର, ତୁମେ ବହୁତ ଅସୁରକୁ ପଠେଇଛ, ସିଏ ହେଉଛନ୍ତି ପ୍ରକୃତରେ ବସୁଦେବଙ୍କ ପୁତ୍ର, ସେ ନନ୍ଦଙ୍କର ପୁତ୍ର ନୁହଁ। ଏ କଥା ଯେତେବେଳେ ଶୁଣିଯିବେ କଂସ ଦେବକୀ ବସୁଦେବ ଯେଉଁ ଇଏ କରିଥିଲା, ମନ୍ଦିର ମୁକ୍ତ କରିଥିଲା, ତାକୁ ହତ୍ୟା କରିବାକୁ ଉଦ୍ୟତ ହେଇଯିବ, ମୋତେ ମିଥ୍ୟା କହିଲା, ସତ୍ୟ ପ୍ରତିଜ୍ଞା କଲା, ନ ଶାସ୍ତି ଭୟ ସୌମ୍ୟମ ତମ୍ବି ସାହସ ନିର୍ବାଗ ପୁତ୍ରାନ୍ତେ ସମପିଶ୍ୟ ସେ, ସମସ୍ତ ପୁତ୍ରଙ୍କ ତୁମକୁ ସମର୍ପଣ କରିବି, ମୋତେ ଶପଥ କରିଥିଲା, ସତ୍ୟ କହିଥିଲା, ଏତେ ମିଥ୍ୟା ହେଲି, ତାକୁ ହତ୍ୟା କରିବି। ଯେତେବେଳେ ଉଦ୍ୟତ ହେଉଥିଲା ନା ଦେଖ ତୁମେ ତାକୁ ହତ୍ୟା କଲେ ତୁମ ଶତ୍ରୁ ପଳେଇବ, ବାହାରେ ପଳେଇବା ଧରିପାରିବ ନାହିଁ, ତାକୁ ବନ୍ଦୀ କରି ରଖ, ତାକୁ ଆଣ, କୃଷ୍ଣ ବଳରାମ ଆଣ, ସେ ଆଗର ପୁତ୍ର ଏଇଠି ଆସି ତୋତେ ହତ୍ୟା କରିବ, ଏଇଠି ତମର ଶକ୍ତିରେ ଏଇସବୁ ତମର ସ୍ଥାନର ମହାତ୍ମ ରହିଛି। ସ୍ଥାନର ମହାତ୍ମ ଗୋଟେ ବର୍ଣ୍ଣନା କରାଯାଏ, ଯେମିତି ପ୍ରତି କାର୍ଯ୍ୟର ପାଞ୍ଚଟି କାରଣ ରହିଛି, ଅଧିଷ୍ଠାନ ତଥା କର୍ତ୍ତା କରଣଙ୍କ ପୃଥକ ବିଧମ ବିବିଧାନ୍ତ ପୃଥକ ଚେଷ୍ଟା ଦୈବଂ ଚୈବାନ୍ତ ପଞ୍ଚମ। ଯେଉଁ ସ୍ଥାନରେ କାର୍ଯ୍ୟ ହେଉଛି ତା'ର ଇମ୍ପୋର୍ଟାନ୍ସ ରହିଛି, ତା'ର ମହତ୍ଵ ରହିଛି, ଏବଂ ଯିଏ କାର୍ଯ୍ୟ କରୁଛି ତା'ର ମହତ୍ଵ ରହିଛି, ଏବଂ ବିଭିନ୍ନ ଚେଷ୍ଟା ରହିଛି, ଏବଂ ବିଭିନ୍ନ ଅନୁକରଣ ଯାହା ମାଧ୍ୟମରେ କାର୍ଯ୍ୟ କରାଯାଉଛି, ଏବଂ ଦୈବଂ ଭଗବାନ ତା'ର ସବୁ ନିର୍ଦ୍ଧାରିତ ହେଉଛି। ତେଣୁ ଏଇଭଳିଆ କହି ଗୋଟେ ଉଦାହରଣ ଦେଉଛେ, ଯେମିତି ବନ୍ଧୁକରେ ଏବେ କାରଣ ନ୍ୟୁଜ୍ରେ ଆସିଥିଲା, ଗୋଟେ ବାପା ବନ୍ଧୁକ ସଫା କରୁଥିଲା ବେଳେ ସେ ଫୁଟିଗଲେ ତା'ର ଝିଅ ମରିଗଲା, ବନ୍ଧୁକ ଗୁଳିରେ କ'ଣ ଶକ୍ତି ରହିଛି, ଗୁଳିଟା ଯଦି ଜଣେ ଫୁଟିଦେବା ସେ କ'ଣ କ'ଣ ତା'ର କିଛି ହେବ, କିଛି ହେବ, କିନ୍ତୁ ବନ୍ଧୁକରେ ସେ ଗୁଳିଟା ଯେତେବେଳେ ଆସିବ ତାଙ୍କୁ ପ୍ରାଣ ନେଇଯିବ, ଏ ସ୍ଥାନର ଶକ୍ତି ରହିଛି। ଏଇଭଳି ଭାବରେ ଯଦି ନାରଦମୁନି କଂସକୁ ବଜେଇ ଦେଲେ, କଂସ ସେବେ ଆଣିବ, ଅକୁଳକୁ ପଠେଇବେ, କୃଷ୍ଣ ବଳରାମ ଆସିବେ, ଏବଂ ତେୟାଳିଶ ଅଧ୍ୟାୟରେ ସେଇଟା ବର୍ଣ୍ଣନା କରାଯିବ। କଂସ ଯେତେବେଳେ ଦେଖିଦେବ ଭଗବାନଙ୍କୁ କୃଷ୍ଣଙ୍କୁ, ବହୁତ ସୁନ୍ଦର ରୂପ, ଆମେ ଗତକାଲି କହୁଥିଲୁ ସେଇଟା କେତେ ସୁନ୍ଦର ରୂପ, କି କିଭଳି ଭାବରେ ଦେଖୁଛନ୍ତି, ସ୍ତ୍ରୀଲୋକମାନେ ଦେଖୁଛନ୍ତି, ସ୍ୱୟଂ କାମଦେବ ଉପସ୍ଥିତ ହେଇଛନ୍ତି, ପିତା ମା ଯେଉଁମାନେ ଅଛନ୍ତି ବା ମା ଭାବରେ ଯେଉଁମାନେ କୃଷ୍ଣଙ୍କ ସହିତ ସମ୍ମତ ହେଇଛନ୍ତି, ସେମାନେ ଯଦି ଦେଖୁଛନ୍ତି ଛୋଟ ଶିଶୁ ଭଳି ତାଙ୍କୁ ଲାଗୁଛି, ମଲ୍ଲମାନେ ଯଦି ଦେଖୁଛନ୍ତି ସେମାନେ ହେଉଛନ୍ତି ସ୍ୱୟଂ ବଜ୍ର, ଆମ ପାଖରେ ଆସିଲା ବଜ୍ର ପଡ଼ି ରହିଛି ଏଗାର ବର୍ଷ କାଳ, ବହୁତ ସୁନ୍ଦର ମନୋରମ ରୂପ, ସାଧାରଣ ଲୋକମାନେ ଦେଖିକି ଭାବୁଛନ୍ତି ହେଉଛନ୍ତି ଶ୍ରେଷ୍ଠ ନର ନରୋତ୍ତମ, କିନ୍ତୁ କଂସ ଯେତେବେଳେ ଦେଖୁଛି ମୃତ୍ୟୁର ଭୋଜପତି, ତାଙ୍କ ମୃତ୍ୟୁ ବେଳେ ତାଙ୍କୁ ଭୟ ଆସିଗଲା ଏଇଠି ଆସିଥିଲେ। ତେଣୁ ଏଇଭଳି ଭାବରେ ଯେଉଁ ମନ୍ତ୍ରୀମାନେ ଉପଦେଶ ଦେବେ, ଏହି ଉପଦେଶ ଦ୍ୱାରା ଯଦିଓ କଂସର ମତି ଭ୍ରମ ହୋଇଯିବ, ତେଣୁ ସେ ତାଙ୍କ କଥାକୁ ବିନାଶ କାଳେ ବିପରୀତ ବୁଦ୍ଧି ବିପରୀତ ବୁଦ୍ଧି ହେଇକରି ସେ ଭଗବାନ ଦ୍ରୋହ କରିବ, ସ୍ୱଚ୍ଛତା କରିବ, ଏବଂ ସେ ଭଗବାନଙ୍କର କଥା ହେବ। ଏଭଳି ଭାବରେ ଚତୁର୍ଥ ଅଧ୍ୟାୟରେ ଏହି କଂସ ଅତ୍ୟାଚାର ବିଷୟରେ ବର୍ଣ୍ଣନା କରାଯାଇଛି। ଆମର କଥା କେବେ ସ୍ମରଣ ହେବା ପୂର୍ବରୁ ଆମେ ପ୍ରଶ୍ନ ପଚାରିବା, କାହାର କିଛି ସନ୍ଦେହ ରହିଛି ବା ଡାଉଟ୍ ରହିଛି, କାହାର କିଛି ଯଦି କିଛି କହିବା ପାଇଁ ଚାହାନ୍ତି କିଛି କହିବା। ଦଶ ଦିନ ଆମେ ଦେଖୁଥିଲି ତା ପୂର୍ବରୁ ଏଇ ଯେଉଁ ମନ୍ତ୍ରୀମାନେ ଦେଇଛନ୍ତି ଯେ କହୁଛନ୍ତି ରାଜା କିଛି ଚିନ୍ତା କରିବାର ନାହିଁ, ଆପଣଙ୍କ ଶତ୍ରୁ ଯଦିଓ ଅବସ୍ଥାନ ଜନ୍ମ ନେଇଛନ୍ତି, ତେଣୁ ଆମେ ଚେଷ୍ଟା ଆମେ ବର୍ତ୍ତମାନ କହିବା ଯେତେ ଶିଶୁ ଜନ୍ମ ନେଇଛନ୍ତି ଦଶ ଦିନ କମ୍ ହୁଅନ୍ତୁ ବା ଦଶ ଦିନ ଉର୍ଦ୍ଧ ହୁଅନ୍ତୁ ସମସ୍ତେ ହତ୍ୟା କରିବ। ତେଣୁ ମୋର ମଧ୍ୟ ସନ୍ଦେହଟି ଥିଲା ଦଶ ଦିନ କାହିଁ କହିଲେ, ସାତ ଦିନ କହିଲେନି ବା, ତେଣୁ ଗୋଟେ ଆଚାର୍ଯ୍ୟ କହୁଛନ୍ତି ଦଶାହ ବୋଲି ଗୋଟେ କ'ଣ ରହିଛି, ଦଶାହ କହିଲେ ଜନ୍ମ ହେଲା ପରେ ଗୋଟେ କ'ଣ ବିଧି ରହିଛି କ'ଣ, ଯେଉଁଥିପାଇଁ କି ସେ ସୁଧିକା ଗୃହରେ ଥିବେ କ'ଣ ଏମିତି ଥିବ, ସୁଧିକା ଗୃହରେ ଥିଲେ କି ଚିନ୍ତା ନାହିଁ ତାକୁ ସେଇଠି ହତ୍ୟା କରିବ, ସୁଧିକା ଗୃହରେ ବାହାରି ଆସିଲେଣି ତାଙ୍କୁ ହତ୍ୟା କରିବ, ସମସ୍ତଙ୍କୁ ହତ୍ୟା କରିବ। ପ୍ରକୃତରେ କୃଷ୍ଣ ଯାଉଥିବେ ସେଠି ସୁତିକା ଗୃହରେ ଥିବେ ଛଅ ଦିନର ବାଳକ, ଏଇ ମାଧ୍ୟମରେ ଭଗବାନଙ୍କର ଆଉ ଗୋଟେ ଅନ୍ୟ କେତେଗୁଡ଼ିଏ କାର୍ଯ୍ୟ ପୂରଣ ହେବ। ଭଗବାନ ଯେଉଁ ସୁତିକା ଗୃହରେ ଥିଲେ ଅନ୍ୟମାନେ ଭଗବାନଙ୍କର ରୂପ ଦର୍ଶନ କରିପାରୁନଥିଲେ, ପୁତଣା ଯେଉଁ ବଧ କରିବେ ଭଗବାନଙ୍କୁ ବିରାଟ ରୂପ ଛଅ ମାଇଲ ରୂପ ସେ ଧାରଣ କରିବ ପୁତଣା, ତେଣୁ ଭଗବାନ ଯେଉଁ ବଣରେ ଯେଉଁମାନେ ଅଛନ୍ତି କ'ଣ ଯେଉଁ ଇଏମାନେ ରହିଛି ଆଦିବାସୀମାନେ ସେମାନେ ସବୁ ଭଗବାନ ରୂପ ଦର୍ଶନ କରିବେ ଛଅ ଦିନ। ନା ଭଗବାନ ପିଲା ଏଇଟା ନହେଲେ ଭଗବାନ ଲୀଳା ସାଧ୍ୟ ହେବ ନାହିଁ, ଯଦିଓ କଂସ କହିବେ ଦଶମ ସ୍କନ୍ଧ ଛତିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, କଂସ ଯେ ଏଭଳି ଭାବେ କହିବେ ଯେ ତମେ ତମର ଶତ୍ରୁ ପ୍ରକୃତ ସେ କୃଷ୍ଣ ବଡ଼ରା ତମେ ତାକୁ ଆଣି ଏଇଠି ହତ୍ୟା କର, ଏଭଳି କହିବେ। ତେଣୁ ତାପରେ ସଇଁତିରିଶ ଅଧ୍ୟାୟରେ ବର୍ଣ୍ଣନା କରାଯିବ, ନାରଦୀ ଆସି ଭଗବାନ ପ୍ରାର୍ଥନା କରିବେ, ପ୍ରଭୁ ମୁଁ କ'ଣ ଭୁଲ କରିଦେଇଛି, କୃଷ୍ଣ କୃଷ୍ଣ ପରିମାତ୍ମନ, ପ୍ରଭୁ ଆପଣ ଆପଣଙ୍କର ଅସୀମ ଶକ୍ତି ରହିଛି, ଆମେ ଚିନ୍ତା କରି ଆମର ପ୍ରମେୟ ଆମର ଚିନ୍ତାଧାରାର ଉର୍ଦ୍ଧ୍ୱରେ ଆପଣ ଶକ୍ତି, ତେଣୁ ପ୍ରଭୁ ଆପଣ ମଥୁରାକୁ ଯେଉଁ ଯିବେ ଆପଣ ବୃନ୍ଦାବନ ତ୍ୟାଗ କରନ୍ତୁ ନାହିଁ, ଆପଣ ବୃନ୍ଦାବନ ରହିକି ମୋତେ ମଥୁରାକୁ ଆସିବେ, ବୃନ୍ଦାବନ ପରିତ୍ୟଜ ପାଦ ମେଘନା ଅଛନ୍ତି, ଭଗବାନ ବୃନ୍ଦାବନ ଛାଡ଼ିକୁ ଯାଆନ୍ତି ନାହିଁ, ତେଣୁ ଭଗବାନ ବୃନ୍ଦାବନ ଅଛନ୍ତି ପୁଣି ମଥୁରାକୁ ଆସିବେ, ଆପଣ ବର୍ତ୍ତମାନ ନନ୍ଦପୁତ୍ର ହିସାବରେ ଲୀଳା କରୁଛନ୍ତି, ବର୍ତ୍ତମାନ ବସୁଦେବ ବାସୁଦେବ ରୂପରେ ଆପଣ ଲୀଳା କରିବେ, ଏଭଳିଆ ପ୍ରାର୍ଥନା କରିବେ, ଭଗବାନ ଇଚ୍ଛାକୁ ସଂଗଠିତ କରିବେ। ଯେମିତି ଭଗବାନ ବାମଦେବ ଉପରେ ଆସିଲେ, ବଳି ମହାରାଜ ଯେତେବେଳେ ମାଗୁଥିଲେ ତିନି ପାଦ ଭୂମି, ସେଥିରେ ଶୁକ୍ରାଚାର୍ଯ୍ୟ ମନା କଲେ, ଶୁକ୍ରାଚାର୍ଯ୍ୟ ମନା କରିବା ଦ୍ୱାରା ଭଗବାନଙ୍କ ବିରୋଧ କରୁଛନ୍ତି, ତା ଭଗବାନ ସେଇଟା ତାଙ୍କୁ ତାଙ୍କର ଇଚ୍ଛାରେ ସେ ସାହାଯ୍ୟ କରୁଛନ୍ତି, କାରଣ ଭଗବାନ ଦେଖିବା ପାଇଁ ଚାହୁଁଛନ୍ତି ଯେ ମୋର ଭକ୍ତ ଯିଏ ସବୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ମୋର ଶରଣ ରହିବ। ଶୁକ୍ରାଚାର୍ଯ୍ୟ ମନା କରିଦେଲେ ସେ ହୁଏତ ମାନିଯାଇଥାନ୍ତି, କାରଣ ଶୁକ୍ରାଚାର୍ଯ୍ୟ ଯଦି ମନା କଲେ ମନୁ କହିନାହାନ୍ତି, ଶାସ୍ତ୍ର ପ୍ରମାଣ ଦେଇ କହିଛନ୍ତି ତୁମେ ଓମ୍ ଉଚ୍ଚାରଣ କରିନାହ, ଏବଂ ଯେଉଁ ଧନ ଯେଉଁ ଦିଆଯିବ ତାର ବିଧି ରହିଛି, ପାଞ୍ଚ ଭାଗ ବିଭକ୍ତ ଗୋଟିଏ ଭାଗ ଦିଆଯିବ, ଧନ ଦିଆଯିବ ଶାସ୍ତ୍ର ପ୍ରମାଣ ସେ ଦେଇଛନ୍ତି, ଧର୍ମ ସେ ଦଶ ସହସ୍ତ୍ର ପଞ୍ଚଦା ଉପଜେ ପାଞ୍ଚ ଭାଗ ବିଭକ୍ତ କରି ଦିଆଯିବ, ତାହେଲେ ଏଇ ଭୌତିକ ଜଗତରେ ତୁମେ ଆନନ୍ଦ ରହିବ, ପର ଜଗତ ମଧ୍ୟ ଆନନ୍ଦ ରହିବ, ଏବଂ ଯଦିଓ ବଡ଼ି ମହାରାଜ କହିଲେ ମୁଁ ମିଥ୍ୟା କହିବି ନାହିଁ, ନା ମିଥ୍ୟା ଏଇ ସ୍ଥାନରେ କୁହାଯିବ, ଶାସ୍ତ୍ର ପ୍ରମାଣ ଦେବେ ଶୁକ୍ରାଚାର୍ଯ୍ୟ, କାରଣ କବି ନା ଉଷନା କବି, ଯେତେ ବିଦ୍ୱାନ ବ୍ୟକ୍ତି ଅଛନ୍ତି ତାଙ୍କ ପ୍ରତି ଶ୍ରେଷ୍ଠ ହେଉଛନ୍ତି ଉଷନା ଶୁକ୍ରାଚାର୍ଯ୍ୟ, ଶୁକ୍ରାଚାର୍ଯ୍ୟ ଯାହା କହିଛନ୍ତି ଶାସ୍ତ୍ର ସମ୍ମତ କଥା କହିଛନ୍ତି, କିନ୍ତୁ ଭଗବାନ ପରୀକ୍ଷା କରିଲେ ତାଙ୍କ ସେ ଗୁରୁକୁ ତ୍ୟାଗ କରିଦେଲେ, ଶାସ୍ତ୍ର ମଧ୍ୟ ଶାସ୍ତ୍ର କେଉଁଠି କେଉଁ ଅର୍ଥ ପ୍ରୟୋଜନ ହେବ ସେଇଟା ଆମେ ବୁଝିପାରିବ ନାହିଁ, ତେଣୁ ଶାସ୍ତ୍ର ବିଧି ବୁଝିବା ପାଇଁ ହେଲେ ତା ବିଧି ପ୍ରଣିପାଧ୍ୟୟନ ପରିପ୍ରଶ୍ନେନ ସେ ଭଳିଆ ଉପଦେଖନ୍ତି ସେ ଜ୍ଞାନ ଜ୍ଞାନ ତୃତୀୟ ଶାସ୍ତ୍ରରେ ଆମର ଜଣେ ରହିଛନ୍ତି କିଏ କି ନାୟକ କିମ୍ବା କ'ଣ ସେ ଶାସ୍ତ୍ରକୁ ସବୁ କହି ଦେଉଛନ୍ତି, ସବୁ ଆମକୁ ଶାସ୍ତ୍ରରେ ଆମକୁ କହିଛି ଆମ ଶାସ୍ତ୍ର ସବୁ କହିଛି, କିନ୍ତୁ ସେ ଶାସ୍ତ୍ର କେମିତି ଉପଯୋଗ ହେବ ବିଧି କେମିତି ପ୍ରୟୋଗ ହେବ ସେଇଟା ସେ ଜାଣିନି, କାରଣ ଶାସ୍ତ୍ରରେ ମଧ୍ୟ କୁହାଯାଇଛି ତୁମେ ଏଇ ଯେଉଁ ଶାସ୍ତ୍ର ଜ୍ଞାନ ବୁଝିବାକୁ ହେଲେ ଜଣେ ଉପଯୁକ୍ତ ଗୁରୁଙ୍କର ଶରଣ ଯିବ, ତୁମେ ସେ ଗୁରୁଙ୍କର ଶରଣ ଯାଇନ, ତେଣୁ ଅବୈଷ୍ଣବ ମୁଖୋଦ୍ଗୀନ ଉତ୍ତମ ହରି କଥା ମୃତ ଶ୍ରବଣ ନୈବ କର୍ତ୍ତବ୍ୟ ସର୍ବୋଚ୍ଚିଷ୍ଟ ଯଥା କହେ। ଯେଉଁମାନେ ବୈଷ୍ଣବ ନୁହନ୍ତି ସେମାନେ ମଧ୍ୟ ଶାସ୍ତ୍ର କଥା କହିବେ, ଭଗବାନ କଥା କହିବେ, କିନ୍ତୁ ସେଇଟା ଶୁଣିବା କଥା ନୁହଁ। କାହିଁକି ନା ସର୍ବୋତ୍ତିଷ୍ଟ ଯଥା କହେ, ଯେମିତି ଗୋଟେ କ୍ଷୀର, କ୍ଷୀର ଯଦି ଅମୃତ କିନ୍ତୁ ଯଦି ସର୍ପ ତାତେ ଢୁକ ମାରିଦେଇଥିବ, ଛୁଇଁ ଦେଇଥିବ, ତାହେଲେ ସେଇଟା ବିଷୟରେ ପରିଣତ ହୋଇଯିବ। ସେହିଭଳି ଭାବେ ଭଗବାନ କଥା ଯଦିଓ ଅମୃତ, ଶାସ୍ତ୍ର କଥା ଯାହା ରହିଛି ଠିକ୍ କଥା, କିଛି ଭୁଲ ନାହିଁ, କିନ୍ତୁ ସେଇଟା କେମିତି ପ୍ରୟୋଗ ହେବ ତାହାର ମଧ୍ୟ ବିଧି ରହିଛି। ଆମେ ନିଜେ ମନ ଇଚ୍ଛା ନିଜ ବୁଦ୍ଧି ଦ୍ୱାରା ତା ବୁଦ୍ଧି ଦେଉଥା ନୁହଁ। ତେଣୁ ନାରଦମୁନି ଭଗବାନଙ୍କର ବିଳାସ ସାହାଯ୍ୟ କରୁଛନ୍ତି, ଲାଗିବ ଯେ ତାଙ୍କ ଗୁରୁତ୍ୱ କାର୍ଯ୍ୟ କରୁଛନ୍ତି, କିନ୍ତୁ ସେଇଟା ଭଗବାନ ଇଚ୍ଛାରେ ସେଇଟା ହେଉ। ଯଦି ଭିଲିଆନ୍ ନ ରହିବ ସେଟା କ'ଣ ହେବ, ହିରୋ କ'ଣ କି ହିରୋ, ସେ ଯଦି ଭିଲିଆନ୍ ନାହିଁ କି ହିରୋ, କିନ୍ତୁ ଭଗବାନ ଲୀଳାରେ ତ ସେଇଭଳି ଭାବେ ବିରୋଧ ଉଚ୍ଚାରଣ ରହିଛି, ଭଗବାନ ସେ ବିରୋଧ କରୁଛନ୍ତି। ଭଗବାନ ବିରୋଧ ସତ୍ତ୍ୱେ ଭଗବାନଙ୍କର ଇଚ୍ଛା କାର୍ଯ୍ୟକାରୀ ହେବ, ଯଦି ବିରୋଧ ନ ରହିବ ଭଗବାନ ଚାହିଁକି ହେଇଗଲା, କିନ୍ତୁ ଆଉ କ'ଣ ସେଥିରେ ଏତେଟା ଆନନ୍ଦ ଆସିବ। ତେଣୁ ବିରୋଧ ଭାବ ସବୁ ରହିଛି, ବିରୋଧାଭାସ ରହିଛି। ଭଗବାନ ସବୁ ରସର ଆଧାର ନା, ରସ ବୈଷ ତାହେଲେ ବିରୋଧ ରସ ରହିଛି, ବିରଡ଼ସ ଆସ୍ୱାଦନ କରୁଛନ୍ତି, ଭଗବାନ ନିଜେ ଯୁଦ୍ଧ କରି ବିରଡ଼ସ ଆସ୍ୱାଦନ କରୁଛନ୍ତି। ତେଣୁ ଯେଉଁମାନେ ଭଗବାନ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ସେ ଭଗବାନଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି। ଭାଗବତ ପ୍ରଥମ ସ୍କନ୍ଦ ଗୋଟେ ଶ୍ଳୋକ ଅଛନ୍ତି, ନବମ ଅଧ୍ୟାୟରେ ବିଷ୍ଣୁଙ୍କର ସ୍ତୁତିରେ, ଯୁଧି ତୁରକରୁଜ ବିଧୁଙ୍କ ବିଶ୍ୱ, ଏ ଶ୍ଳୋକଟି ଆପଣ ଦେଖିବେ। ପ୍ରଭୁପାଦ ମହାରାଜ କହୁଛନ୍ତି ତାଙ୍କ ଭାଷ୍ୟରେ ଯେ ସାଧାରଣତଃ ଆମେ ଯେଉଁ ଭଗବାନ ପୂଜା ଆରାଧନା କରୁଛେ, ଭଗବାନ ପାଦପଦ୍ମରେ ଫୁଲ ପକାଉଛେ, କିନ୍ତୁ ଭୀଷ୍ମଦେବ ଯେଉଁ ସର ଛାଡ଼ୁଥିଲେ, ତୀକ୍ଷ୍ଣ ସର ତାଙ୍କର ଯେଉଁ ରହିଛି କବଚ ରହିଛି, ବିଧ ହୋଇକରି ତାଙ୍କ ଶରୀରରୁ ରକ୍ତ ବାହାରୁଥିଲା, କ୍ଷେତଯାକ ପରିପୂର୍ତ କୁହାଯାଇଛି ରକ୍ତ ବାହାରୁଥିଲା, କିନ୍ତୁ ଏଇଟା ଭଗବାନ କେମିତି ଲାଗୁଥିଲା, ଯେମିତି ଜଣେ ଭକ୍ତ ଭଗବାନ ପାଦପଦ୍ମରେ ଗୋଲାପ ଫୁଲ ପକାଇଲେ ଯେଉଁଭଳିଆ ଆନନ୍ଦ ଭଗବାନ ଅନୁଭବ କରନ୍ତି, ଭୀଷ୍ମଙ୍କର ସେ ସର ଦ୍ୱାରା ସେ ସେଇଭଳି ଭାବରେ ଆନନ୍ଦ ପ୍ରାପ୍ତ ହେଉଥିଲେ, ବୀରରସ ସେ ପ୍ରାପ୍ତ ହେଉଥିଲେ। ତେଣୁ ଇଏ ଭଗବାନଙ୍କର ଏଇଟା କହିଲା, ସେଇଭଳି ଭାବେ ବୁଝିବାକୁ ପଡ଼ିବ। ଜୟ ଶ୍ରୀ ଭାଗବତ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ ଦେଖି ଦାୟ ଗୋ ବ୍ରହ୍ମାନନ୍ଦୀ, ଜୟ ଶ୍ରୀ ଗୋପାଳ ମହାରାଜ।